আজ এখানে উপস্থিত ভক্ত সজ্জনবৃন্দ এবং মাতৃবৃন্দ, আমি গতকালই ভগবান শ্রীকৃষ্ণের ব্রজবাসী মানুষ নিয়ে গোবর্ধন পূজা উৎসব পালন এবং ইন্দ্রঙ্কর পূজা বন্ধ হয়েছিল হেতু ইন্দ্রঙ্কর কোপ সম্বন্ধে আলোচনা করছিল যে ইন্দ্র কিপরি ভাবে কুপিত হয়ে ব্রজবাসী মানুষ এবং ব্রজকে সম্পূর্ণ ভাবে ধ্বংস করা প্রলয়কালীন সম্বর্তক মেঘ মানুষ আহ্বান করে সে নির্দেশ দিয়েছিল এবং প্রলয়কালীন মেঘ সম্বর্তক মেঘ মানে বায়ুমানঙ্ক দ্বারা প্রলয়কালীন বায়ুমানঙ্ক দ্বারা প্রবাহিত হয়ে সমগ্র ব্রজভূমি ধ্বংসর লীলা আরম্ভ করেছিল। তেমন এপরি ভাবে অতিবৃষ্টি মূষলধারে বৃষ্টি এবং বেগবান পবন মানঙ্ক দ্বারা ঝড় সৃষ্টি হওয়া দ্বারা ব্রজভূমি ব্রজবাসী মানে এবং গাভী মানে সমস্তে অত্যন্ত পীড়িত অবস্থা প্রাপ্ত হলে ঘন ঘন বিজুড়ি এবং বজ্রপাত শব্দ তা সহিত মূষলধার বৃষ্টি এবং প্রলয়কালীন পবন মানকর পীড়া এসব দ্বারা ব্রজবাসী মানে পীড়িত হয়ে শেষে মুখ্য মুখ্য ব্রজবাসী মানে সে আসি নন্দ ভবনের পৌঁছলে। তবে এই ব্রজবাসী মানে যে মানে ভগবান কৃষ্ণঙ্কর ভিন্ন অন্য কাহারি কু জানি নছিলে অর্থাৎ কৃষ্ণ সেমানকর একমাত্র আশ্রয় এবং একমাত্র শরণ্য শরণ দেবার ব্যক্তি ছিলে অর্থাৎ ব্রজবাসী মানে কৃষ্ণঙ্কর অত্যন্ত শরণাপন্ন ভক্ত ছিলে। তেণু ভগবান কৃষ্ণঙ্ক ব্যতীত সেমানে অন্য কাহারি কু জানি নছিলে। তবে শরণাগত ভক্তর লক্ষণ হচ্ছে যে শরণাগত ভক্ত আনুকূল্য সুসংকল্প প্রতিকূল্য বিবর্তন রক্ষিষ্যতি বিশ্বাস গুপ্তৃত বিবরণ তথা আত্মনিক্ষেপ কার্পণ্য সর্বেধা শরণাগতি। যে ভক্ত ভগবান কৃষ্ণঙ্ক চরণের সম্পূর্ণ ভাবে শরণাগত তার ছটি লক্ষণ প্রকাশিত হয়েছে। সে ভক্ত আনুকূল্য সংকল্প প্রতিকূল্য বিবর্জন ভগবান কৃষ্ণঙ্কর সেবা পাই যা অনুকূল সে বস্তু বা সে কার্যকে সে গ্রহণ করেছে এবং কৃষ্ণঙ্কর সেবা পাই যা প্রতিকূল যা সেবা পাই উপযুক্ত নুহে তাকে যেতে প্রিয় হলে ত্যাগ করেছে। এটা হচ্ছে শরণাগত ভক্তর লক্ষণ। তা সহিত রক্ষেই ক্ষতি বিশ্বাস ভগবান কৃষ্ণ নিশ্চিত ভাবে মতো রক্ষা করবে এ দৃঢ় বিশ্বাস ভক্তর থাকে। যেকোনো পরিস্থিতিতে যেকোনো বিপদ আপদে কৃষ্ণ অবশ্য মোর রক্ষা করবে এ দৃঢ় বিশ্বাস ভক্তর রহবা আবশ্যক। তেমন যে শরণাগত ভক্ত তার সে দৃঢ় বিশ্বাস থাকে যে ভগবান কৃষ্ণ অবশ্য রক্ষা করবে। রক্ষেই সতি বিশ্বাস গোপ্তৃত বরণ তথা এবং শরণাগত ভক্ত সবু সময় ভগবান কৃষ্ণ উপরে নিজের ভরণ পোষণ পাই নির্ভরশীল হব গোপ্তৃত্বে ভরণ তথা কৃষ্ণ মোর পালন পোষণ করবে। যে ভগবান সমগ্র ବିଶ୍ୱରେ ସମସ୍ତ ପ୍ରାଣୀମାନଙ୍କର ଭରଣ ପୋଷଣ କରୁଛନ୍ତି, ସେ ନିଶ୍ଚିତ ଭାବରେ ତାଙ୍କ ଭକ୍ତମାନଙ୍କର ଭରଣ ପୋଷଣ କରିବେ। ଏ ଦୃଢ଼ ବିଶ୍ୱାସ ଭକ୍ତର ଥିବା ଆବଶ୍ୟକ। ଭକ୍ତ କେତେବେଳେ ହେଲେ ନିଜର ଭବିଷ୍ୟତ ପାଇଁ, ଭବିଷ୍ୟତରେ କିପରି ସେ ପାଳିତ ପୋଷିତ ହେବ, ତାର କିପରି ସଂସାର ଚାଲିବ, ସେ ସମ୍ବନ୍ଧରେ କେତେବେଳେ ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଯେ ଭଗବାନ କୃଷ୍ଣଙ୍କ ଚରଣରେ ସମର୍ପିତ ଭକ୍ତ, ତାର ଦୃଢ଼ ବିଶ୍ୱାସ ଥିବା ଆବଶ୍ୟକ ଯେ ଭଗବାନ କୃଷ୍ଣ ଅବଶ୍ୟ ତାର ରକ୍ଷା କରିବେ ଏବଂ ତାର ପାଳନ ପୋଷଣ କରିବେ। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହୁଛନ୍ତି, ଅନନ୍ୟ ଚିନ୍ତୟନ୍ତ ମାଂ ବେଦନା ପରିଉପାସତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମ ବହାମ୍ୟହମ୍। ଯେ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି, ଯେଉଁମାନେ ଅନ୍ୟ ଭାବରେ ନା ଅନ୍ୟ ଅନନ୍ୟ, ଅନ୍ୟ କାହାରି ନୁହଁ, କେବଳ ମୋ ଉପରେ ଆଶ୍ରିତ ହୋଇଛନ୍ତି, ଅନନ୍ୟ ଚିନ୍ତୟନ୍ତ ମାଂ, ଏବଂ ଏହିପରି ଭାବରେ ମୋର ସଦାସର୍ବଦା ଚିନ୍ତା କରୁଛନ୍ତି, ଯେ ଜଣା ପରି ଉପାସତେ, ଏପରି ଯେଉଁମାନେ ମୋର ଉପାସନା କରୁଛନ୍ତି, ତେଷାଂ ନିତ୍ୟାଭିଯୁକ୍ତାନ ଯୋଗକ୍ଷେମ ବହାମ୍ୟହମ୍। ଏପରି ନିତ୍ୟ ଭାବରେ ଯେଉଁମାନେ ମୋ ସହିତ ଯୁକ୍ତ ହୋଇଛନ୍ତି, ମୋର ଚିନ୍ତା କରୁଛନ୍ତି, ମୋର ଆଶ୍ରୟ ଗ୍ରହଣ କରିଛନ୍ତି, ସେମାନଙ୍କର ସମସ୍ତ ଯୋଗକ୍ଷେମ ମୁଁ ବହନ କରିବି। ଅର୍ଥାତ୍ ମୋର ଭକ୍ତମାନଙ୍କର ଯାହା ଅଭାବ ରହିଥିବ ମୁଁ ତାକୁ ପୂରଣ କରିବି, ଏବଂ ସେମାନଙ୍କ ନିକଟରେ ଯାହା ରହିଛି ମୁଁ ତାକୁ ସୁରକ୍ଷା ପ୍ରଦାନ କରିବି। ଏହା ହେଉଛି ଭଗବାନ କୃଷ୍ଣଙ୍କର ଆଶ୍ୱାସନା ବା ପ୍ରତିଜ୍ଞା ବାକ୍ୟ। ତେଣୁ ଭକ୍ତ କେତେବେଳେ ହେଲେ ଚିନ୍ତିତ ହେବା ଆବଶ୍ୟକ ନାହିଁ ଯେ ତାର ରକ୍ଷା କିଏ କରିବ, ତାର ଭରଣ ପୋଷଣ କିପରି ହେବ, ସେପରି ଚିନ୍ତା ଭକ୍ତ କେବେ ହେଲେ କରିବା ଉଚିତ ନୁହେଁ। ଭଗବାନ କୃଷ୍ଣଙ୍କ ଉପରେ ତାର ଦୃଢ଼ ବିଶ୍ୱାସ ରହିଥିବା ଆବଶ୍ୟକ। ତେଣୁ ଏ ଶରଣାଗତ ଭକ୍ତର ଲକ୍ଷଣ, ସେ କୃଷ୍ଣ ଅବଶ୍ୟ ମୋର ରକ୍ଷା କରିବେ ଏବଂ ମୋର ପାଳନ ପୋଷଣ କରିବେ। ତା ସହିତ ଆତ୍ମନିକ୍ଷେପ କାରପଣ୍ୟ ସର୍ବିଧା ଶରଣାଗତି, ଯେ ଭକ୍ତ ସବୁ ସମୟରେ ବିନମ୍ର ସ୍ୱଭାବଯୁକ୍ତ ହେବ, କେତେବେଳେ ହେଲେ ମନରେ ଅହଙ୍କାରକୁ ପୋଷଣ କରିବ ନାହିଁ। ଏହା ହେଉଛି ଶରଣାଗତ ଭକ୍ତର ଲକ୍ଷଣ। କେତେବେଳେ ହେଲେ ଭକ୍ତ ଭୁଲିଯିବା ଉଚିତ ନୁହେଁ ଯେ ସେ ପ୍ରଭୁ। ସବୁ ସମୟରେ ଭକ୍ତ ଏହି ଭାବ ପୋଷଣ କରିବା ଉଚିତ, ସେ କୃଷ୍ଣଙ୍କର ସେବକ, ସେବକ ଭାବ ରହିବା ଉଚିତ। କେତେବେଳେ ଏହି ସେବକ ଭାବକୁ ଭକ୍ତ ଭୁଲିଯିବ ନାହିଁ, ଯେ ଶରଣାଗତ ଭକ୍ତ ସେ ନିଜକୁ ଭଗବାନ କୃଷ୍ଣଙ୍କର ସେବକ ମନେ କରି ସବୁ ସମୟରେ ବିନମ୍ର ଭାବ ପୋଷଣ କରିବ, କେତେବେଳେ ହେଲେ ମନରେ ଅହଙ୍କାରକୁ ସ୍ଥାନ ଦେବ ନାହିଁ। ଏପରିକି ମୁଁ ଜଣେ ବଡ଼ ଭକ୍ତ, ସେ ଭାବ ମଧ୍ୟ ପୋଷଣ କରିବ ନାହିଁ। ଅନେକ ସମୟରେ ଭକ୍ତମାନରେ ଏହି ଅହଙ୍କାର ମଧ୍ୟ ଆସିପାରେ ଯେ ମୁଁ ହେଉଛି ଶ୍ରେଷ୍ଠ ଭକ୍ତ, ଅନ୍ୟମାନଙ୍କଠାରୁ ମୁଁ ଶ୍ରେଷ୍ଠ ଭକ୍ତ, ମୋ ଉପରେ କେହି ଭକ୍ତି କରୁନାହାନ୍ତି, ତା ମଧ୍ୟ ଭକ୍ତର ଅହଙ୍କାର। ଏପରି ଅହଙ୍କାର ମଧ୍ୟ ଭକ୍ତ ନିକଟରେ ଶୋଭା ପାଏ ନାହିଁ। ଭକ୍ତ ସବୁ ସମୟରେ ଚିନ୍ତା କରିବ ଯେ ସମସ୍ତ ଭଗବାନ କୃଷ୍ଣଙ୍କର ସେବା କରୁଛନ୍ତି ଭଲ ଭାବରେ, ମୁଁ କରିପାରୁନାହିଁ, ମୁଁ ଅତ୍ୟନ୍ତ ନିକୃଷ୍ଟ ଭକ୍ତ ଭଗବାନଙ୍କ। ଏପରି ବିନମ୍ର ଭାବ ଭକ୍ତ ସବୁ ସମୟରେ ପୋଷଣ କରିବ, ଏବଂ ଭଗବାନ କୃଷ୍ଣଙ୍କ ଚରଣରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିବ, କାୟ ମନ ବାକ୍ୟରେ। ଭକ୍ତର ଶରୀର ଭଗବାନ କୃଷ୍ଣଙ୍କର ସେବା ପାଇଁ ସମର୍ପିତ ହେବ, ତାର ବାଣୀ କୃଷ୍ଣଙ୍କର କଥା ବା ଗୁଣକୀର୍ତ୍ତନ ପାଇଁ ସମର୍ପିତ ହେବ, ଏବଂ ତାର ମନ ସବୁ ସମୟରେ କୃଷ୍ଣଙ୍କର ସ୍ମରଣ କରିବ। ଭକ୍ତି ବିନୋଦ ଠାକୁର ଶରଣାଗତ ଭକ୍ତର ଲକ୍ଷଣ ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି, ମାନସ ଦେହ ଜା କିଛୁ ମୋର अर्पिलु त्वा पदे नंद किशोर। हे कृष्ण, मोर जहा किछि अछि, मानस मोर मन, मोर देह मानस देह, मोर गेह गृह गृह संसार परिवार, जा धन संपत्ति जहा किछि मोर अछि, एसबु आपणको चरणरे मु समर्पित करुछि। एसबु आपणकर, मोर किछि नहि, ଏସବୁ ଆପଣଙ୍କର, ଆପଣଙ୍କ ସେବାରେ ହିଁ ଏସବୁ ନିୟୋଜିତ ହେବ। ଏହା ହେଉଛି ଶରଣାଗତ ଭକ୍ତର ଲକ୍ଷଣ। ତେଣୁ ଏ ବ୍ରଜବାସୀମାନେ ସେମାନେ ସମ୍ପୂର୍ଣ୍ଣ ଭାବରେ କୃଷ୍ଣଙ୍କର ଶରଣାଗତ ଥିଲେ। ସେମାନଙ୍କର ସର୍ବସ୍ୱ ଭଗବାନ କୃଷ୍ଣଙ୍କ ଚରଣରେ ସମର୍ପିତ ଥିଲା। ଏପରିକି ନିଜର ସୁଖ ସୁବିଧାକୁ ମଧ୍ୟ ସେମାନେ ଜଳାଞ୍ଜଳି ଦେଇଥିଲେ କୃଷ୍ଣଙ୍କର ସେବା ପାଇଁ, କୃଷ୍ଣଙ୍କର ପ୍ରସନ୍ନତା ବିଧାନ ପାଇଁ। ଏବଂ ଆଜି ସେମାନେ ଭଗବାନ କୃଷ୍ଣଙ୍କ କଥାରେ ପଡ଼ି ଇନ୍ଦ୍ରଙ୍କର ପୂଜା ବନ୍ଦ କରିଦେଲେ ଏବଂ ଗୋବର୍ଦ୍ଧନଙ୍କର ପୂଜା ଆରମ୍ଭ କଲେ। ତେବେ ବର୍ତ୍ତମାନ ଇନ୍ଦ୍ରର କ୍ରୋଧିତ ହୋଇ ବ୍ରଜବାସୀମାନଙ୍କୁ ସଂହାର କରିବା ପାଇଁ ପ୍ରଳୟକାଳୀନ ମେଘମାନଙ୍କୁ ଏବଂ ବାୟୁମାନଙ୍କୁ ପ୍ରେରଣ କରିଛନ୍ତି। ତେଣୁ ବ୍ରଜବାସୀମାନେ ଏପରି ବିପଦ ସମୟରେ ସେମାନେ ଭଗବାନ କୃଷ୍ଣଙ୍କର ଶରଣାଗତ ହୋଇଛନ୍ତି। ଯେ ସେହି ଭଗବାନ କୃଷ୍ଣ ଯାହାଙ୍କ କଥାରେ ସେମାନେ ଗୋବର୍ଦ୍ଧନ ପୂଜା ଆରମ୍ଭ କଲେ, ସେହି ଭଗବାନ କୃଷ୍ଣ ମଧ୍ୟ ତାଙ୍କର ରକ୍ଷା କରିବେ, ଏ ଦୃଢ଼ ବିଶ୍ୱାସ ସେମାନଙ୍କର ରହିଛି। କାରଣ ଅତୀତରେ ଭଗବାନ କୃଷ୍ଣ ସେମାନଙ୍କୁ ମହାନ ବିପଦରୁ ରକ୍ଷା କରିଛନ୍ତି। ତେଣୁ ସମସ୍ତ ବ୍ରଜବାସୀମାନେ ଆସି ନନ୍ଦ ଭବନରେ ଉପସ୍ଥିତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିବେଦନ କରୁଛନ୍ତି। ସେମାନେ କହୁଛନ୍ତି, ହେ କୃଷ୍ଣ, ଆପଣ ଆମକୁ ରକ୍ଷା କରନ୍ତୁ। ଇନ୍ଦ୍ର କ୍ରୋଧିତ ହୋଇ ଏ ବ୍ରଜକୁ ଧ୍ୱଂସ କରିଦେବା ପାଇଁ ମେଘମାନଙ୍କୁ ଏବଂ ବାୟୁମାନଙ୍କୁ ପ୍ରେରଣ କରିଛନ୍ତି। ତେଣୁ ଏପରି ବିପଦରେ ଆପଣ ହେଉଛନ୍ତି ଆମର ଏକମାତ୍ର ଆଶ୍ରୟ। ତେଣୁ ଆପଣ ଆମ ବ୍ରଜବାସୀମାନଙ୍କୁ ଏବଂ ଯେଉଁ ଗାଭୀମାନେ ସେମାନେ ମଧ୍ୟ ପୀଡ଼ିତ ହେଉଛନ୍ତି ବର୍ଷା ଏବଂ ବାତ୍ୟା ଦ୍ୱାରା, ତେଣୁ ସେମାନଙ୍କୁ ମଧ୍ୟ ଆପଣ ରକ୍ଷା କରନ୍ତୁ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ବ୍ରଜବାସୀମାନେ ଯେଉଁମାନେ କୃଷ୍ଣଙ୍କର ଅତି ପ୍ରିୟ ପ୍ରେମୀ ଭକ୍ତ, ଭଗବାନ କୃଷ୍ଣଙ୍କର ଯେତେ ଭକ୍ତ ଅଛନ୍ତି, ଏପରିକି ଦ୍ୱାରକା ମଥୁରାରେ ମଧ୍ୟ ସେମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଭକ୍ତ ହେଉଛନ୍ତି ବ୍ରଜବାସୀମାନେ। ଭଗବାନ କୃଷ୍ଣଙ୍କର ଅତ୍ୟନ୍ତ ପ୍ରେମୀ ଭକ୍ତ, ଯେଉଁମାନେ ପାଇଁ କୃଷ୍ଣ ହେଉଛନ୍ତି ତାଙ୍କର ପ୍ରାଣ, ଯେପରି ପ୍ରାଣ ବିନା ବ୍ୟକ୍ତି ଜୀବିତ ରହିବା ଅସମ୍ଭବ, ସେହିପରି କୃଷ୍ଣଙ୍କ ବିନା ବ୍ରଜବାସୀମାନଙ୍କର ଜୀବିତ ରହିବା ଅସମ୍ଭବ। କୃଷ୍ଣଗତ ପ୍ରାଣ, ସେପରି ପ୍ରେମୀ ଭକ୍ତମାନେ ଏପରି କଷ୍ଟ କାହିଁକି ପ୍ରାପ୍ତ ହେଲେ ଇନ୍ଦ୍ରଙ୍କ ଦ୍ୱାରା? ଇନ୍ଦ୍ର ଏକ ସାଧାରଣ ଦେବତା, ସେ କିପରି ବ୍ରଜବାସୀମାନେ ଯେଉଁମାନେ କି ଭଗବାନ କୃଷ୍ଣଙ୍କର ନିଜ ଜନ, ତାଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ, ସେମାନଙ୍କୁ କଷ୍ଟ ଦେବା ପାଇଁ ଇନ୍ଦ୍ର କିପରି ସମର୍ଥ ହେଲେ? ଏବଂ ଭଗବାନ ଶ୍ରୀକୃଷ୍ଣ ଯଦିଓ ବର୍ତ୍ତମାନ ରକ୍ଷା କରିବାକୁ ଯାଉଛନ୍ତି ବ୍ରଜବାସୀମାନଙ୍କୁ, ତେବେ ପ୍ରଶ୍ନ ଉଠୁଛି ଯେ ଇନ୍ଦ୍ର କିପରି ସମର୍ଥ ହେଲେ ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ଭକ୍ତମାନଙ୍କୁ ଏପରି କଷ୍ଟ ଦେବା ପାଇଁ? ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହାର ତାତ୍ପର୍ଯ୍ୟକୁ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଭଗବାନ କୃଷ୍ଣ ବର୍ତ୍ତମାନ ଏ ଯେଉଁ ଗୋବର୍ଦ୍ଧନ ଧାରଣ ଲୀଳା କରିବାକୁ ଯାଉଛନ୍ତି, ତେଣୁ ଭଗବାନଙ୍କର ଏଇ ଲୀଳାରେ ସହାୟକ ହେବା ପାଇଁ ତାଙ୍କର ଲୀଳା ଶକ୍ତି ଇନ୍ଦ୍ରଙ୍କୁ ପ୍ରେରିତ କରିଥିଲା ବ୍ରଜବାସୀମାନଙ୍କୁ ଏପରି କଷ୍ଟ ଦେବା ପାଇଁ, ଯାହାଦ୍ୱାରା ବ୍ରଜବାସୀମାନେ ଏପରି କଷ୍ଟ ପ୍ରାପ୍ତ ହୋଇ ସେମାନେ ବ୍ୟାକୁଳ ହେବେ କୃଷ୍ଣଙ୍କ ପାଇଁ, କୃଷ୍ଣଙ୍କର ଶରଣାଗତ ହେବେ, କୃଷ୍ଣଙ୍କର ଚିନ୍ତା କରିବେ, ଏକମାତ୍ର ଚିନ୍ତା କରିବେ କୃଷ୍ଣଙ୍କର। ଏବଂ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ରକ୍ଷା କରିବେ ସେତେବେଳେ ସେମାନେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବେ। ଯେପରି ଉଦାହରଣ ଦିଆଯାଇଛି ଯେ ଯଦି କୌଣସି ବ୍ୟକ୍ତିକୁ ସୁନ୍ଦର ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରି ଦିଆଯାଏ କିନ୍ତୁ ତାର କ୍ଷୁଧା ନଥାଏ, ଭୋକ ନଥାଏ, ତାହେଲେ ସେପରି ବ୍ୟକ୍ତି ଏହି ସ୍ୱାଦିଷ୍ଟ ବ୍ୟଞ୍ଜନର ସୁଖ ପ୍ରାପ୍ତ ହୋଇପାରିବ ନାହିଁ, କାରଣ ତାର କ୍ଷୁଧା ନାହିଁ। କିନ୍ତୁ ସେ ବ୍ୟକ୍ତିର ଯଦି କ୍ଷୁଧା ରହିଛି, ଭୋକ ଲାଗୁଛି ଭଲ ଭାବରେ, ତାହେଲେ ସେ ସ୍ୱାଦିଷ୍ଟ ବ୍ୟଞ୍ଜନର ସୁଖ ଅନୁଭବ କରିପାରିବ। ଠିକ୍ ସେହିପରି ଏ ବ୍ରଜବାସୀମାନେ ସେମାନେ ଯେତେବେଳେ ବିପଦରେ ପଡ଼ିଲେ, ବିପଦରେ ପଡ଼ି ସେମାନେ ବ୍ୟାକୁଳ ହୋଇ ଭଗବାନ କୃଷ୍ଣଙ୍କୁ ଡାକୁଛନ୍ତି, ତାଙ୍କୁ ପ୍ରାର୍ଥନା କରୁଛନ୍ତି ରକ୍ଷା ପାଇଁ। ତେଣୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ରକ୍ଷା କରିବେ ସେତେବେଳେ ଭଗବାନ କୃଷ୍ଣଙ୍କ ପ୍ରତି ତାଙ୍କର ପ୍ରେମ ଆହୁରି ଅଧିକ ବୃଦ୍ଧିପ୍ରାପ୍ତ ହେବ। ତେଣୁ ଭଗବାନ କୃଷ୍ଣଙ୍କର ଲୀଳାଶକ୍ତି ଏପରି ଆୟୋଜନ କରିଥିଲେ ଯେତେବେଳେ ଭକ୍ତମାନେ କୌଣସି ବିପଦର ସମ୍ମୁଖୀନ ହୋଇଥାନ୍ତି, ଅନେକ ସମୟରେ କେହି କେହି ଭାବିଥାନ୍ତି ଯେ ସେମାନେ ତ ସବୁ କୃଷ୍ଣ ଭକ୍ତ, ସେମାନେ କାହିଁକି ବିପଦରେ ପଡ଼ିଛନ୍ତି। ଭକ୍ତମାନେ ମଧ୍ୟ ଜାଣି ରଖିବା ଉଚିତ ଯେ ଭକ୍ତମାନେ ଯେତେବେଳେ ବିପଦରେ ପଡ଼ିଥାନ୍ତି ତାହା କୃଷ୍ଣଙ୍କର ଆଶୀର୍ବାଦ ସ୍ୱରୂପ ଆସିଥାଏ, କାରଣ ଭକ୍ତମାନେ ଯେତେବେଳେ ବିପଦରେ ପଡ଼ିବେ ସେମାନେ ବ୍ୟାକୁଳ ହୋଇ ଭଗବାନ କୃଷ୍ଣଙ୍କୁ ଡାକିବେ, ତାଙ୍କୁ ପ୍ରାର୍ଥନା କରିବେ, ତାଙ୍କର ସମ୍ପୂର୍ଣ୍ଣ ଚିତ୍ତବୃତ୍ତି ଭଗବାନ କୃଷ୍ଣଙ୍କ ଚରଣରେ ହିଁ ନିବଦ୍ଧ ହେବ। ତେଣୁ ଭଗବାନ କୃଷ୍ଣ ଯେତେବେଳେ ଭକ୍ତମାନଙ୍କୁ ସେ ବିପଦରୁ ରକ୍ଷା କରିବେ ସେତେବେଳେ ଭକ୍ତର ଭକ୍ତି, ଭଗବାନ କୃଷ୍ଣଙ୍କ ପ୍ରତି ପ୍ରେମ ବହୁଗୁଣରେ ବୃଦ୍ଧିପ୍ରାପ୍ତ ହେବ। ତେଣୁ ଅନେକ ସମୟରେ ଏଇ ଭକ୍ତମାନଙ୍କ ପାଇଁ ଯେଉଁ ବିପଦ ଆସେ ତାହା ଆଶୀର୍ବାଦ ସ୍ୱରୂପ ଆସେ, ତାଦ୍ୱାରା ସେମାନଙ୍କର ଭକ୍ତି ବୃଦ୍ଧି ହୋଇଥାଏ, ଭଗବାନ କୃଷ୍ଣଙ୍କ ଉପରେ ବିଶ୍ୱାସ ବୃଦ୍ଧି ହୋଇଥାଏ, ସେମାନଙ୍କର ପ୍ରେମ ବୃଦ୍ଧି ହୋଇଥାଏ। ତେଣୁ ଏଇ ବ୍ରଜବାସୀମାନେ ସେମାନେ ବର୍ତ୍ତମାନ ଭଗବାନ କୃଷ୍ଣଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି, ତାଙ୍କର ଶରଣାଗତ ହୋଇଛନ୍ତି। ତେଣୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଦେଖିଲେ ଯେ ସମସ୍ତ ବ୍ରଜ ଇନ୍ଦ୍ରଙ୍କର କୋପରେ ପୀଡ଼ିତ ହୋଇଛି, ଏପରିକି ଗାଧୀମାନେ ମଧ୍ୟ ପୀଡ଼ିତ ହେଉଛନ୍ତି, ତେଣୁ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଚିନ୍ତା କରୁଛନ୍ତି ଯେ ଅପରିତୁ ଅତି ଉଲ୍ବଣ, ଯେ ବର୍ତ୍ତମାନ ବର୍ଷାର ସମୟ ନୁହେଁ, ବର୍ଷା ଋତୁ ନୁହେଁ, ଅପଋତୁ ଏ ଋତୁ ନୁହେଁ ବର୍ଷାର, ତେଣୁ ଅପଋତୁ ବୋଲି କୁହାଯାଇଛି, କାରଣ ତାହା ଥିଲା କାର୍ତ୍ତିକ ମାସର ସମୟ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପୂଜା ଉତ୍ସବ କରିଥିଲେ ତାହା ଥିଲା କାର୍ତ୍ତିକ ମାସର ସମୟ। ତେଣୁ କାର୍ତ୍ତିକ ମାସରେ ସାଧାରଣ ଭାବରେ ତାହା ବର୍ଷା ଋତୁର ସମୟ ନୁହେଁ, ତେବେ ଅସମୟରେ ଏପରି ଅତିବୃଷ୍ଟି ତାହା ଆଶ୍ଚର୍ଯ୍ୟକର ଘଟଣା। ତେଣୁ ଭଗବାନ କୃଷ୍ଣ ଭାବୁଛନ୍ତି ଅପରିତୁ ଅତି ଉଲ୍ବଣ ବର୍ଷ, ଯଦିଓ ଏହା ବର୍ଷାର ଋତୁ ନୁହେଁ କିନ୍ତୁ ଘନଘୋର ବର୍ଷା ହେଉଛି, ଏବଂ ତା ସହିତ ଅତିମାତମ ଶିଳାମୟ, ଏ ଯେଉଁ ବୃଷ୍ଟି ହେଉଛି ସେ ଶିଳା ପରି ବୃଷ୍ଟି ହେଉଛି, ମୂଷଳଧାରାରେ ବୃଷ୍ଟି ହେଉଛି, ଖମ୍ବ ପରି ବର୍ଷାର ଧାରା ପଡୁଛି, ଏତେ ବର୍ଷା ହେଉଛି। ଏବଂ ତା ସହିତ ଭୀଷଣ ବାତ ବାତ୍ୟା, ଭୀଷଣ ବେଗରେ ପବନ ବହୁଛି, ଯେପରି ପ୍ରଳୟକାଳୀନ ପବନ ବହେ। ସାଧାରଣ ଭାବରେ ବାତ୍ୟା ସମୟରେ ଯେଉଁ ପବନ ବହେ, ତା ବର୍ତ୍ତମାନ କିଛି ଦିନ ପୂର୍ବେ ଘୂର୍ଣ୍ଣିଝଡ଼ ହୋଇଥିଲା, ସେଥିରେ ଯେଉଁ ପରିମାଣରେ ପବନ ବହୁଥିଲା, ତା ବହୁ ଗୁଣରେ ଅଧିକ ବେଗରେ ପବନ ପ୍ରବାହିତ। ତେଣୁ ଅତି ବାତମ, ତେଣୁ ଏସବୁ ଘଟଣା ଦେଖି ଭଗବାନ ଶ୍ରୀକୃଷ୍ଣ ମନେ ମନେ ଚିନ୍ତା କରୁଛନ୍ତି ଯେ ସ୍ୱଜାଗେ ବିହତେ ଅସ୍ମାଦି ଇନ୍ଦ୍ର ନାଶାୟ ବର୍ଷତି। ତେଣୁ ଏହା ନିଶ୍ଚିତ ଯେ ନିଜ ଯଜ୍ଞରେ ବାଧା ସୃଷ୍ଟି ହୋଇଥିବା ହେତୁ ଇନ୍ଦ୍ର ଅସ୍ମାଦି ନାଶାୟ ବର୍ଷତି, ଆମମାନଙ୍କର ନାଶ କରିବା ପାଇଁ, ଆମମାନଙ୍କର ବିନାଶ ପାଇଁ ଏପରି ବୃଷ୍ଟି କରୁଛି। ତେଣୁ ଏକଥା ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଚିନ୍ତା କରୁଛନ୍ତି, ତେଣୁ ସେ ବର୍ତ୍ତମାନ ତାର ପ୍ରତିକାର କ'ଣ କରିବେ ସେ କଥା ଚିନ୍ତା କରୁଛନ୍ତି, ଯେ କିପରି ଭାବରେ ଏହାର ପ୍ରତିକାର କରି ବ୍ରଜବାସୀମାନଙ୍କର ରକ୍ଷା କରିବେ। ତତ୍ର ପ୍ରତିବିଧି ସମ୍ୟକ ଆତ୍ମଯୋଗ ଯୋଗେନ ସାଧାଏ। ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ମୋତେ ଏହାର ପ୍ରତିକାର କରିବାକୁ ହେବ, ମୁଁ କିପରି ଭାବରେ ପ୍ରତିକାର କରିବି, ଆତ୍ମଯୋଗେନ ସାଧାଏ, ନିଜର ଯୋଗ ଶକ୍ତି ଦ୍ୱାରା। ଭଗବାନ ଶ୍ରୀକୃଷ୍ଣ ଯିଏକି ଯୋଗେଶ୍ୱର, ସମସ୍ତ ଯୋଗ ଶକ୍ତିର ଅଧିକାରୀ, ଯାହାଙ୍କର ଇଚ୍ଛା ମାତ୍ରେ ସୃଷ୍ଟି ସମ୍ଭବ ହେଉଛି ଏବଂ ଯାହାଙ୍କର ଇଚ୍ଛା ମାତ୍ରେ ସୃଷ୍ଟି ଧ୍ୱଂସ ହେଉଛି, ତେଣୁ ସେ ସବୁକିଛି ନିଜର ଇଚ୍ଛା ମାତ୍ରେ କରିପାରନ୍ତି, ସଂକଳ୍ପ ମାତ୍ରେ କରିପାରନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ୟ ନାମ ହେଉଛି ସତ୍ୟ ସଂକଳ୍ପ, ସେ ଯାହା ସଂକଳ୍ପ କରିବେ, ଯାହା ଇଚ୍ଛା କରିବେ, ତାହା ସତ୍ୟରେ ପରିଣତ ହେବ। ତେଣୁ ଭଗବାନ ଶ୍ରୀକୃଷ୍ଣ ଭାବୁଛନ୍ତି ଯେ ବର୍ତ୍ତମାନ ମୋର ଏଇ ଯୋଗଶକ୍ତି ଦ୍ୱାରା ମୁଁ ଏହାର ପ୍ରତିକାର ବିଧାନ କରିବି। ଲୋକେଶ ମାନେ ନୌଢାୟତ ହନିଷ୍ୟେ ଶ୍ରୀମଦନ୍ତ ମହା, ଯେ ଇନ୍ଦ୍ର ଯିଏକି ମୋର ଭକ୍ତ, ମୋର ମୋ ଦ୍ୱାରା ଦାୟିତ୍ୱ ପ୍ରଦାନ କରାଯାଇଛି ଇନ୍ଦ୍ରକୁ, ଏ ଦେବତାମାନେ ସେମାନେ ସବୁ ସୃଷ୍ଟିର ଦାୟିତ୍ୱ ବହନ କରିଛନ୍ତି, ବିଭିନ୍ନ ବିଭାଗର ଦାୟିତ୍ୱ, 33 କୋଟି ଦେବତା ବିଭିନ୍ନ ବିଭାଗର ଦାୟିତ୍ୱ ବହନ କରି ଭଗବାନ କୃଷ୍ଣଙ୍କୁ ତାଙ୍କର ସୃଷ୍ଟି କ୍ରିୟାରେ ସାହାଯ୍ୟ କରୁଛନ୍ତି। କିନ୍ତୁ ଏଇ ଦାୟିତ୍ୱ ବହନ କରିଥିବା ହେତୁ ଇନ୍ଦ୍ର ଯେହେତୁ ସ୍ୱର୍ଗର ରାଜା, ଏବଂ ଏ ଇନ୍ଦ୍ର ପଦ ପ୍ରାପ୍ତ ହୋଇଥିବା ହେତୁ ମନରେ ତାର ଅହଙ୍କାର ଆସିଯାଇଛି, ଯାହାକି ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି ଯେ ମୋର ଭକ୍ତ ନିକଟରେ ଏପରି ଅହଙ୍କାର ସ୍ୱଭାବ ପାଏ ନାହିଁ। ତେଣୁ ଏ ଇନ୍ଦ୍ର ଲୋକେଶ ମାନିନା, ଯଦିଓ ମୋ ଦ୍ୱାରା ସେ ଅଧିକୃତ ହୋଇଛି ସୃଷ୍ଟିର କାର୍ଯ୍ୟ ସମ୍ଭାଳିବା ପାଇଁ, କିନ୍ତୁ ଲୋକେଶ ମାନିନା, ମୋ ଠାରୁ ଶକ୍ତି ପ୍ରାପ୍ତ ହୋଇ ଇନ୍ଦ୍ର ନିଜକୁ ଏହି ସଂସାରର ଈଶ୍ୱର ବୋଲି ମନେ କରୁଛି, ବା ଈଶ୍ୱର ବୋଲି ମନେ କରୁଛି, ନିୟନ୍ତ୍ରଣକାରୀ ବୋଲି ମନେ କରୁଛି। ଯଦିଓ ଇନ୍ଦ୍ର ମୋ ଦ୍ୱାରା ନିୟନ୍ତ୍ରିତ, କିନ୍ତୁ ସେ କଥାକୁ ସେ ଭୁଲି ଯାଇଛି ଏବଂ ନିଜକୁ ସମସ୍ତଙ୍କର ନିୟନ୍ତ୍ରଣକାରୀ ବୋଲି ଜ୍ଞାନ କରିଛି, ଲୋକେଶ ମାନିନା। ତେଣୁ ସେ ଭାବୁଛି ସମସ୍ତ ଲୋକର ସିଏ ହେଉଛି ନିୟନ୍ତ୍ରଣକାରୀ। ତେଣୁ ଏଠାରେ ଇନ୍ଦ୍ରର ତତ୍ତ୍ୱ ଭ୍ରମ ହେଇଛି, ଯେ ଇନ୍ଦ୍ର ଯିଏକି ଭଗବାନଙ୍କର ଅଧୀନ, ତାଙ୍କର ସେବକ, ସେବକ ହୋଇ ସେ ନିଜକୁ ଈଶ୍ୱର ବୋଲି ଜ୍ଞାନ କରୁଛି। ତେଣୁ ଯେଉଁମାନେ ଭୌତିକ ସଂସାରରେ ବଦ୍ଧ ଜୀବମାନେ ସେପରି ଜ୍ଞାନ କରିଥାନ୍ତି। ବଦ୍ଧ ଜୀବମାନେ ଯଦିଓ ଭଗବାନଙ୍କର ସେବକ ନିତ୍ୟ ରୂପରେ ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ, ଜୀବର ସ୍ୱରୂପ ହେଉଛି କୃଷ୍ଣଙ୍କର ନିତ୍ୟ ସେବକ, କିନ୍ତୁ ତାର ଅଭିମାନ ହେଉଛି ସେ ନିଜକୁ ଈଶ୍ୱର ଜ୍ଞାନ କରୁଛି। ସେ ହେଉଛି ଆଉ କେହି ଈଶ୍ୱର ନାହାନ୍ତି, ମୁଁ ଈଶ୍ୱର, ମୁଁ ନିୟନ୍ତ୍ରଣକାରୀ। ତେଣୁ ଭଗବାନ ଶ୍ରୀକୃଷ୍ଣ ଭାବୁଛନ୍ତି ଇନ୍ଦ୍ର ସେ ବଦ୍ଧ ଜୀବ ପରି ଆଚରଣ କରୁଛି, ନିଜକୁ ଈଶ୍ୱର ବୋଲି ଜ୍ଞାନ କରୁଛି, ମୌଢ଼ା ଆଦର। ତେଣୁ ଏଥିରୁ ଜଣାଯାଉଛି ଯେ ଇନ୍ଦ୍ର ମୂର୍ଖତା ପ୍ରଦର୍ଶନ କରୁଛି, ବହୁତ ବଡ଼ ମୂର୍ଖାନୁ ସେ ପ୍ରଦର୍ଶନ କରୁଛି। ନିଜକୁ ଯଦିଓ ଅତ୍ୟନ୍ତ ବୁଦ୍ଧିମାନ ବୋଲି ଇନ୍ଦ୍ର ଜ୍ଞାନ କରୁଛି, କିନ୍ତୁ ପ୍ରକୃତ ପକ୍ଷେ ସେ ମୂର୍ଖ, ସେ ନିଜକୁ ଈଶ୍ୱର ବୋଲି ଜ୍ଞାନ କରୁଛି। ହନିଷ୍ୟ ଶ୍ରୀମଦନ ତମାହ। ତେଣୁ ଇନ୍ଦ୍ରର ଏ ଯେଉଁ ଅଜ୍ଞାନ ଅନ୍ଧକାର, ଅଜ୍ଞାନତା, ଯେ ସେ ମୋତେ ଭୁଲି ଯାଇଛି ଯେ ମୁଁ ହେଉଛି ପରମ ଈଶ୍ୱର, ମୋତେ ଭୁଲି ସେ ନିଜକୁ ଈଶ୍ୱର ଜ୍ଞାନ କରିଛି। କେଉଁଥିପାଇଁ ଶ୍ରୀମଦ, ତାର ଯେଉଁ ଐଶ୍ୱର୍ଯ୍ୟ ରହିଛି ସ୍ୱର୍ଗର ଐଶ୍ୱର୍ଯ୍ୟ, ସେ ଐଶ୍ୱର୍ଯ୍ୟ ଦ୍ୱାରା ତାର ଅହଂକାର ବୁଦ୍ଧିପ୍ରାପ୍ତ ହେଇଛି। ତେଣୁ ଏଇ ଧନର ଅହଙ୍କାରରେ, ଐଶ୍ୱର୍ଯ୍ୟର ଅହଙ୍କାରରେ ଇନ୍ଦ୍ର ନିଜର ସ୍ଥିତିକୁ ଭୁଲି ଯାଇଛି। ତେଣୁ ବର୍ତ୍ତମାନ ମୁଁ ଇନ୍ଦ୍ରର ଏଇ ଐଶ୍ୱର୍ଯ୍ୟର ଅହଙ୍କାର, ଧନର ଅହଙ୍କାରକୁ ମୁଁ ନଷ୍ଟ କରିବି, ତାର ଅହଙ୍କାରକୁ ମୁଁ ଚୂର୍ଣ୍ଣ ବିଚୂର୍ଣ୍ଣ କରିବି, ଏବଂ ତାର ଅଜ୍ଞାନ ଅନ୍ଧକାରକୁ ଦୂର କରି ତାକୁ ଜ୍ଞାନ ପ୍ରଦାନ କରିବି। ତେଣୁ ଏହିପରି ଭଗବାନ ଶ୍ରୀକୃଷ୍ଣ ଚିନ୍ତା କରୁଛନ୍ତି ଯେ ସେ କ'ଣ କରିବାକୁ ଯିବେ। ନହି ସଦ୍ଭାବଯୁକ୍ତାନାମ ସୁରାଣାମ ଈଶ ବିସ୍ମୟ। ଯେ ଯେଉଁମାନେ ସୁରା ଅର୍ଥାତ୍ ଦେବତାମାନେ, ସେମାନେ ସତ୍ୱଗୁଣରେ ସ୍ଥିତ ହୋଇଥାନ୍ତି, ଏବଂ ସତ୍ୱଗୁଣରେ ସ୍ଥିତ ହୋଇଥିବା ହେତୁ ସେମାନେ ଈଶ ବିସ୍ମୟ ତାଙ୍କର ହେବା କଥା ନୁହଁ। ଯେ ସେମାନେ କେବେ ତାଙ୍କର ପ୍ରଭୁକୁ ଭୁଲିଯିବା କଥା ନୁହଁ। ଦେବତାମାନେ ଯେହେତୁ ସତ୍ୱଗୁଣରେ ସ୍ଥିତ, ସେମାନେ ଭଗବାନଙ୍କର ଅଧିକାର ପ୍ରାପ୍ତ ହୋଇଛନ୍ତି, ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି, ତେଣୁ ସେମାନେ କେବେ ଭୁଲିଯିବା ଉଚିତ ନୁହଁ ଯେ ଭଗବାନ କୃଷ୍ଣ ହେଉଛନ୍ତି ତାଙ୍କର ପ୍ରଭୁ। ମତ ଅସତାଂ ମାନ ଭଙ୍ଗ ପ୍ରସମାୟ ଉପକଳ୍ପତେ। କିନ୍ତୁ ଏଇ ଇନ୍ଦ୍ର ସମେତ, କେବଳ ଯେ ଇନ୍ଦ୍ରର ଏଠାରେ ଅହଙ୍କାର ହେଇଛି ତାହା ନୁହେଁ, ଏପରିକି ବାୟୁ ମଧ୍ୟ ଇନ୍ଦ୍ର ସହିତ ଯୋଗଦାନ କରିଛି। ତେଣୁ ବାୟୁ ମଧ୍ୟ ଆସି ବ୍ରଜରେ ସେ ମଧ୍ୟ ବ୍ରଜବାସୀମାନଙ୍କୁ ପୀଡ଼ିତ କରୁଛି। ତେଣୁ ଭଗବାନ ସେଥିପାଇଁ କହୁଛନ୍ତି ସୁରାମ ଦେବତାମାନେ, ଅର୍ଥାତ୍ ଇନ୍ଦ୍ର, ବରୁଣ, ଏମାନେ ବାୟୁ, ଏମାନେ ସବୁ ଭୁଲି ଯାଇଛନ୍ତି ସେମାନଙ୍କର ସ୍ଥିତି। ତେଣୁ ମତ ଅସତାଂ ମାନ ଭଙ୍ଗ। ତେଣୁ ବର୍ତ୍ତମାନ ମୁଁ ସେମାନଙ୍କର ମାନକୁ ଭଙ୍ଗ କରିବି, ସେମାନଙ୍କର ଅହଙ୍କାରକୁ ଦମନ କରିବି। ପ୍ରସମୟ ଉପକଳ୍ପତେ, ଏବଂ ମୁଁ ସେମାନଙ୍କର ଅହଙ୍କାରକୁ କାହିଁକି ଦୂର କରିବି, ସେମାନଙ୍କର ମଙ୍ଗଳ ପାଇଁ। ଭଗବାନ କୃଷ୍ଣ ଏପରି ଚିନ୍ତା କରୁନାହାନ୍ତି ଯେ ମୁଁ ତାର ଅହଙ୍କାରକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରି ମୁଁ ତାକୁ ତାର ପଦରୁ ବିତାଡ଼ିତ କରିଦେବି, ଇନ୍ଦ୍ର ପଦରୁ। ଯଦି ଭଗବାନ କୃଷ୍ଣ ଚାହିଁଥାନ୍ତେ ଇନ୍ଦ୍ରକୁ ଇନ୍ଦ୍ର ପଦରୁ ବିତାଡ଼ିତ ମଧ୍ୟ କରିପାରିଥାନ୍ତେ, କିନ୍ତୁ ସେ ତାକୁ ପଦରୁ ବିତାଡ଼ିତ ନ କରି କେବଳ ତାର ଅହଙ୍କାରକୁ ଚୂର୍ଣ୍ଣ କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଇନ୍ଦ୍ର ତାର ସ୍ୱାଭାବିକ ସ୍ଥିତିକୁ ଫେରିଆସିବ। ସେ ବର୍ତ୍ତମାନ ନିଜକୁ ଯେଉଁ ଈଶ୍ୱର ବୋଲି ଜ୍ଞାନ କରୁଛି, ସେ ଈଶ୍ୱର ଜ୍ଞାନ କରି ସେବକ ଜ୍ଞାନ ତାର ହେବ, ଏହା ହିଁ ହେଉଛି ইন্দ্র এবং সমস্ত জীবমানকর বাস্তবিক স্থিতি। তেমন এয়া ভগবান কৃষ্ণকর ইন্দ্রক উপরে বাস্তবিক কৃপা। যেত ভগবান কাহু ভর্সনা করে কাহার অহংকার চূর্ণ করে তাকে কিছু শিক্ষা দৌঁচে তার অর্থ ভগবান কৃপা বলে আমি বুঝবা উচিত, যে ভগবান তার সে ব্যক্তি উপরে কৃপা করছেন। ঠিক সেইপরি যেত গুরু শিষ্যর অহংকার নষ্ট করা তাকে কিছু শিক্ষা দিয়ে থাকে তার ভর্সনা করে থাকে সেতবে গুরু শিষ্য উপরে কৃপা করছেন। শিষ্যর অহংকার দূর হলে তার আত্ম সাক্ষাৎকার হব, সে নিজের স্থিতি কু বুঝিপার যে সে হচ্ছে সেবক, সে প্রভু নুহে। তেমন গুরুঙ্কর শিষ্য প্রতি এ কৃপা। গুরু যেতবে ভর্সনা করবে শিষ্যক তার মঙ্গল পায়, তার অহংকার দূরীভূত করা। ঠিক সেইপরি ভগবান শ্রীকৃষ্ণ মধ্যে ইন্দ্র উপরে কৃপা করে তার অহংকার চূর্ণ বিচূর্ণ করা ইচ্ছা প্রকাশ করছেন। তসমাত মত শরণং গোষ্ঠং মত নাথং মত পরিগ্রহম। ভগবান শ্রীকৃষ্ণ বর্তমান ভাবুছেন যে ভগবান যে কার্য করে থাকে সে কার্য দ্বারা বহু উদ্দেশ্য একসাথে সমাহিত হয়েছে। ভগবান গোটিয়ে কার্যকলাপ দ্বারা বহু উদ্দেশ্য সাধিত হয়ে তেমন আমি দেখবা যে ভগবান শ্রীকৃষ্ণকর এই গোবর্ধন পূজা উৎসব আয়োজন করা দ্বারা সে অনেক উদ্দেশ্য সাধিত করছেন। ইন্দ্রকর গর্ব খণ্ডন করছেন এবং ব্রজবাসী মানুষ সুরক্ষা প্রদান করছেন এবং তা সহিত ব্রজবাসী মানুষের গোবর্ধন পর্বত প্রতি যে ধারণা থিলা এক সাধারণ পর্বতর ধারণা তাকে মধ্যে পরিবর্তন করে ব্রজবাসী মানুষের আস্থা স্থাপন করছেন গোবর্ধন উপরে, যাহাদ্বারা ব্রজবাসী মানে গোবর্ধনকর কৃপা লাভ করে সে লাভান্বিত হবে, তাঙ্কর সুখ সমৃদ্ধি বৃদ্ধি প্রাপ্ত হব। তেমন ভগবান শ্রীকৃষ্ণ ভাবুছেন তসমাত মত শরণম, যে ব্রজবাসী মানে সেমানে মোর শরণাগত হয়েছেন। এর দুই প্রকার অর্থ করা যাইপার, যে মত শরণম যে মু ব্রজবাসী মানকর একমাত্র শরণ যোগ্য তেমন সেমানে মোর শরণ গ্রহণ করেছেন, এবং অন্য অর্থরে এই ব্রজ মোর শরণ, শরণ অর্থাৎ গৃহ মানে যেঠার আমি নিবাস করি তাকে মধ্যে শরণ বলে কুহাছে। তেমন ভগবান কৃষ্ণ কুছি মু এই ব্রজরে নিবাস করু, ব্রজ মোর শরণ, তেমন ব্রজকে রক্ষা করা মোর কর্তব্য। তেমন দুই অর্থরে আমি দেখবা যে ব্রজবাসী মানে মোর শরণ গ্রহণ করছেন সেমানকে রক্ষা করা মোর কর্তব্য, এবং ব্রজ মোর শরণ হয়েছে হেতু ব্রজকে রক্ষা করা মোর মধ্যে কর্তব্য। গোষ্ঠম তসমাত মত শরণম গোষ্ঠম মত নাথম মত পরিগ্রহম। এবং এই ব্রজবাসী মানে সেমানে মতে তাঙ্কর নাথ বা স্বামী প্রভু বলে জ্ঞান করছেন, সেমানকর রক্ষক বলে জ্ঞান করছেন, মো ভিন্ন সেমানে অন্য কাহারিকু জানন্তি না। তেণু সেমানে যেতবেলে বিপদরে পড়ছেন সেতবেলে সেমানকু রক্ষা করা মোর হচ্ছে কর্তব্য। মত নাথম মত পরিগ্রহণ, এবং এই ব্রজবাসী মানে কেবল যে মোর ভক্ত তা নুহে সে মোর পরিবার মধ্য, সে মোর আত্মীয় স্বজন। এই ব্রজভূমি মোর গৃহ এবং ব্রজবাসী মানে মোর পরিবার সদস্য, তেমন সেমানকে রক্ষা করা মোর প্রথম কর্তব্য। ତେଣୁ ଏହିପରି ଚିନ୍ତା କରି ଭଗବାନ ଶ୍ରୀକୃଷ୍ଣ ଗୋପାଳ ସ୍ମାତ୍ମ ଯୋଗେନ ସ୍ୱୟଂ ବ୍ରତ ଆହିତ। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଏଇ ଗୋପମାନଙ୍କୁ ନିଜର ଯୋଗଶକ୍ତି ଦ୍ୱାରା ସେମାନଙ୍କୁ ମୁଁ ବର୍ତ୍ତମାନ ରକ୍ଷା କରିବି, କାରଣ ମୋର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ମୁଁ ପ୍ରତିଜ୍ଞାବଦ୍ଧ। ମୁଁ ପ୍ରତିଜ୍ଞା କରିଛି ଯେ ମୋର ଭକ୍ତମାନଙ୍କର କେବେ ବିନାଶ ହେବ ନାହିଁ। ଭଗବତ ଗୀତାରେ ଭଗବାନ ପ୍ରତିଜ୍ଞା କରି କହିଛନ୍ତି, ଅର୍ଜୁନ ପ୍ରତିଜାମି ନା ମେ ଭକ୍ତା ପ୍ରଣଶ୍ୟତି। ଅର୍ଜୁନ ତୁମେ ଦୃଢ଼ତା ପୂର୍ବକ ଘୋଷଣା କରିଦିଅ ଯେ ମୋର ଭକ୍ତର କେବେ ବିନାଶ ହେବ ନାହିଁ। ତେଣୁ ଭଗବାନ କୃଷ୍ଣ ବର୍ତ୍ତମାନ ଭାବୁଛନ୍ତି ଯେ ମୁଁ ଯେଉଁ ପ୍ରତିଜ୍ଞା କରିଛି ମୋର ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ, ବର୍ତ୍ତମାନ ଏ ବ୍ରଜବାସୀମାନଙ୍କୁ ରକ୍ଷା କରି ମୁଁ ମୋର ପ୍ରତିଜ୍ଞାକୁ ପାଳନ କରିବି। ତେଣୁ ଏକଥା ଚିନ୍ତା କରି ଭଗବାନ ଶ୍ରୀକୃଷ୍ଣ ସମସ୍ତ ବ୍ରଜବାସୀମାନଙ୍କୁ ଆଦେଶ ଦେଲେ ଯେ ତୁମେମାନେ ସମସ୍ତ ଗାଭୀମାନଙ୍କୁ ସଙ୍ଗରେ ଧରି ଏବଂ ନିଜର ପରିବାରର ସଦସ୍ୟମାନଙ୍କୁ ସଙ୍ଗରେ ଧରି ତୁମେ ଗୋବର୍ଦ୍ଧନଙ୍କ ନିକଟକୁ ଚାଲ। ତୁମମାନେ ଯେଉଁ ଗୋବର୍ଦ୍ଧନଙ୍କ ଇନ୍ଦ୍ର ପୂଜା ବନ୍ଦ କରି ଯେଉଁ ଗୋବର୍ଦ୍ଧନଙ୍କର ପୂଜା ତୁମେମାନେ କରିଛ, ସେଇ ଗୋବର୍ଦ୍ଧନ ହିଁ ତୁମକୁ ରକ୍ଷା କରିବେ ଇନ୍ଦ୍ରର କୋପ କବଳରୁ। ତେଣୁ ତୁମେ ସମସ୍ତେ ମୋ ସହିତ ସେଇ ଗୋବର୍ଦ୍ଧନଙ୍କ ନିକଟକୁ ଆସ। ଏକଥା କହି ଭଗବାନ କୃଷ୍ଣ ସମସ୍ତ ବ୍ରଜବାସୀମାନଙ୍କୁ ଧରି ଗୋବର୍ଦ୍ଧନ ନିକଟକୁ ଆସିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଏତେ ଭୀଷଣ ବର୍ଷା ହେଉଥିବା ଏବଂ ଏତେ ପାଣି ପବନ ଅତି ବେଗରେ ପବନ ପ୍ରବାହିତ ହେଉଥିଲା, ଏପରି ଅବସ୍ଥାରେ ବ୍ରଜବାସୀମାନେ କିପରି ଗୋବର୍ଦ୍ଧନଙ୍କ ନିକଟକୁ ଆସିଲେ? ତେବେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ ଉଲ୍ଲେଖ କରୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣଙ୍କର ଯୋଗମାୟା ଶକ୍ତି ଯିଏକି ଭଗବାନଙ୍କର ଲୀଳାର ବିଧାନ କରିଥାନ୍ତି। ବ୍ରଜଭୂମିରେ ଭଗବାନ ଶ୍ରୀକୃଷ୍ଣ ଯେତେ ସବୁ ଲୀଳା ବିଧାନ କରିଥାନ୍ତି ତାହା ସବୁ ତାଙ୍କର ଯୋଗମାୟା ଶକ୍ତି ଦ୍ୱାରା ସଂଗଠିତ ହୋଇଥାଏ। ତେଣୁ ଯୋଗମାୟା ଶକ୍ତିଙ୍କର ଅନ୍ୟ ଏକ ଶକ୍ତି ସହାରିକା ଶକ୍ତି ଦ୍ୱାରା କିଛି ସମୟ ପାଇଁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବ୍ରଜବାସୀମାନଙ୍କୁ ଧରି ଗୋବର୍ଦ୍ଧନଙ୍କ ନିକଟକୁ ଆସିଲେ, ସେତେବେଳେ କିଛି ସମୟ ପାଇଁ ବର୍ଷା ପବନ ବନ୍ଦ ହୋଇଗଲା। ଭଗବାନଙ୍କ ସହାରିକା ଶକ୍ତି ଦ୍ୱାରା ବର୍ଷା ପବନ ବନ୍ଦ ହୋଇଗଲା, କାରଣ ଇନ୍ଦ୍ରର ଯେଉଁ ସହାରିକା ଶକ୍ତି ତାହା ଭଗବାନଙ୍କ ସହାରିକା ଶକ୍ତିର ଅଧୀନ। ତେଣୁ ଭଗବାନଙ୍କର ସହାରିକା ଶକ୍ତି ଦ୍ୱାରା ଏ ପାଣି ପବନ ସବୁ ବନ୍ଦ ହୋଇଗଲା କିଛି ସମୟ ପାଇଁ, ଯାହାଦ୍ୱାରା ବ୍ରଜବାସୀମାନେ ଗୋବର୍ଦ୍ଧନଙ୍କ ନିକଟକୁ ଆସିପାରିବେ ଏବଂ ସେ ସମୟରେ ସେମାନଙ୍କର ବସ୍ତ୍ର ମଧ୍ୟ ଭିଜି ନଥିଲା ଯେହେତୁ ପାଣି ପବନ ବନ୍ଦ ହୋଇଯାଇଥିଲା କିଛି ସମୟ ପାଇଁ। ତେବେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଆସି ଗୋବର୍ଦ୍ଧନଙ୍କ ନିକଟରେ ପହଞ୍ଚିଲେ ବ୍ରଜବାସୀମାନଙ୍କୁ ଧରି, ସେତେବେଳେ ସେ କ'ଣ କଲେ? ସଙ୍ଗେ ସଙ୍ଗେ ଆଉ କାଳ ବିଳମ୍ବ ନ କରି ଇତି ଉକ୍ତା ଏକଥା କହି ଏକେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନାଚଳମ ଦଧାର ଲୀଳୟା ବିଷ୍ଣୁ ଛତ୍ରାକଂ ଇବ ବାଲକ। ଭଗବାନ ଶ୍ରୀକୃଷ୍ଣ ହଠାତ୍ ଗୋଟିଏ ହାତରେ ଇତି ଉକ୍ତ ଏକେନ ହସ୍ତେନ ଗୋଟିଏ ହାତରେ ଉଠେଇଲେ ଗୋବର୍ଦ୍ଧନ ପର୍ବତ, କୃତା ଗୋବର୍ଦ୍ଧନ ତଳମ ଦଧାର ଲୀଳୟା। ତାହେଲେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋବର୍ଦ୍ଧନ ପର୍ବତକୁ ଗୋଟିଏ ହାତରେ ଉଠେଇଲେ, ହୁଏତ କେହି ଭାବିପାରନ୍ତି ଭଗବାନ କୃଷ୍ଣଙ୍କୁ ବହୁତ କଷ୍ଟ ହେଇଯିବ, ଏତେ ବଡ଼ ପର୍ବତ ଉଠାଇବା ପାଇଁ ଭଗବାନ କୃଷ୍ଣଙ୍କୁ ବହୁତ କଷ୍ଟ ହେଇଥିବ ନା? କୌଣସି କଷ୍ଟ ହେଇନି ଭଗବାନ କୃଷ୍ଣ, ଯଦିଓ ସେ 7 ବର୍ଷର ବାଳକ ଥିଲେ କିନ୍ତୁ ସେ ଲୀଳା ପୂର୍ବକ ଏଇ ଗୋବର୍ଦ୍ଧନ ପର୍ବତକୁ ଗୋଟିଏ ହାତରେ ଅତି ସହଜରେ ଉଠାଇଦେଲେ। ତେଣୁ ଉଦାହରଣ ଦିଆଯାଇଛି କିପରି ଉଠାଇଲେ ଭଗବାନ କୃଷ୍ଣ, ଯେପରି ସତ୍ରାଗମ ଇବ ବାଳକ, ଯେପରି ଗୋଟିଏ ବାଳକ ଖେଳ ଖେଳରେ ଗୋଟିଏ ଛତୁକୁ ଉଠାଇ ନିଏ, ତଳୁ ଉଠାଇ ଧରି ନିଏ, ଯେପରି ଗୋଟିଏ ବାଳକକୁ ଗୋଟିଏ ଛତୁ ଉଠାଇ ନେବା ପାଇଁ କୌଣସି କଷ୍ଟ ହୁଏନି, ଠିକ୍ ସେହିପରି ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଯେତେବେଳେ ଉଠାଇଲେ ତାଙ୍କୁ କୌଣସି କଷ୍ଟ ହେଇନଥିଲା। ତେବେ ହରିବଂଶରେ ଉଲ୍ଲେଖ ରହିଛି ଯେ ଭଗବାନ କୋଉ ହାତରେ ଧାରଣ କରିଥିଲେ ଗୋବର୍ଦ୍ଧନ ପର୍ବତ? ସଦୃତ ସଙ୍ଗତ ମେଘରେ ଗିରି ସବ୍ୟେନ ପାଣି। ତେଣୁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ସବ୍ୟେନ ପାଣି ନା ମାନେ ବାମ ହାତରେ ଧାରଣ କରିଥିଲେ, ତାଙ୍କୁ ଦକ୍ଷିଣ ହାତ ଲଗାଇବା ମଧ୍ୟ ଆବଶ୍ୟକ ହେଇନଥିଲା। କୁହାଯାଏ ଯେ ଦକ୍ଷିଣ ହାତ ବାମ ହାତ ଅପେକ୍ଷା ଅଧିକ ଶକ୍ତିଶାଳୀ, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ବାମ ହାତରେ ଉଠାଇଲେ ଗୋବର୍ଦ୍ଧନ ପର୍ବତକୁ। ଏବଂ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବାମ ହାତରେ ଧାରଣ କଲେ ଗୋବର୍ଦ୍ଧନ ପର୍ବତକୁ, ସେତେବେଳେ ଗୋବର୍ଦ୍ଧନ ଏତେ ଉଚ୍ଚତା ବିଶିଷ୍ଟ ଥିଲେ ଯେ ସେ ଆକାଶରେ ମେଘମାନଙ୍କୁ ସ୍ପର୍ଶ କରି ମେଘମାନଙ୍କୁ ଭେଦ କରି ଉପରକୁ ଉଠିଗଲେ। ଗୋବର୍ଦ୍ଧନର ଶୃଙ୍ଗ ମେଘକୁ ଅତିକ୍ରମ କରି ଆହୁରି ଉପରକୁ ଉଠିଯାଇଥିଲା ଭଗବାନ କୃଷ୍ଣ ଯେତେବେଳେ ଧାରଣ କରିଥିଲେ ଗୋବର୍ଦ୍ଧନ। ତେଣୁ ମେଘକୁ ସ୍ପର୍ଶ କରି ଆହୁରି ଉପରକୁ ଉଠିଥିଲା ଗୋବର୍ଦ୍ଧନର ଶୃଙ୍ଗ। ସଦୃତ ସଙ୍ଗତ ମେଘେର ଗିରି ସବ୍ୟେନ ପାଣିନ। ତେଣୁ ଯେତେବେଳେ ଗୋବର୍ଦ୍ଧନ ପର୍ବତ ଉପରେ ଅନେକ ପଶୁପକ୍ଷୀ ଥିଲେ, ସେତେବେଳେ ନିବାସ କରୁଥିଲେ, ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ, ସେତେବେଳେ ଗୋବର୍ଦ୍ଧନ ପର୍ବତ ମେଘକୁ ସ୍ପର୍ଶ କରି ମେଘକୁ ଭେଦ କରି ଉପରକୁ ଉଠିଗଲା, ସେତେବେଳେ ସେହି ପ୍ରାଣୀମାନେ ମଧ୍ୟ ସେମାନେ ଗୋବର୍ଦ୍ଧନର ଶୃଙ୍ଗ ବେଶରେ ଆଶ୍ରୟ ଗ୍ରହଣ କରିଥିଲେ, ଯାହାଫଳରେ କୌଣସି ବୃଷ୍ଟି ସେମାନଙ୍କ ଉପରେ ପଡ଼ିନଥିଲା ପ୍ରାଣୀମାନଙ୍କ ଉପରେ, ବା କୌଣସି ବାତ ଦ୍ୱାରା ସେମାନେ ପୀଡ଼ିତ ହୋଇନଥିଲେ। ଏପରିକି ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବର୍ଣ୍ଣନା କରି କହୁଛନ୍ତି ଯେ ଏତେ ସବୁ ଝଡ଼ ବର୍ଷା ହେଉଥିଲା ବୃନ୍ଦାବନରେ, ପ୍ରଳୟକାଳୀନ ଝଡ଼ ବୃଷ୍ଟି, କିନ୍ତୁ ତଥାପି ଗୋବର୍ଦ୍ଧନ ପର୍ବତର କୌଣସି ଏକ ବୃକ୍ଷରୁ ଗୋଟିଏ ପତ୍ର ମଧ୍ୟ ଝଡ଼ିନଥିଲା, କୌଣସି ପରିବର୍ତ୍ତନ ହୋଇନଥିଲା ବ୍ରଜ। ଭଗବାନ ଶ୍ରୀକୃଷ୍ଣ ଏପରି ରକ୍ଷା କଲେ, ତାହେଲେ ଏହା କିପରି ସମ୍ଭବ ହେଲା ଯେ ଏତେ ବୃଷ୍ଟିର ଜଳ କୁଆଡ଼େ ଗଲା? ଏତେ ପବନ ହେଲା, ସେ ପବନ ଦ୍ୱାରା ବୃକ୍ଷର ପତ୍ର ମଧ୍ୟ ଝଡ଼ିଲା ନାହିଁ, ଏହା କିପରି ସମ୍ଭବ ହେଇପାରିଲା? ଏହା ଏକ ଅସମ୍ଭବ ବ୍ୟାପାର, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଏ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିଲେ ନିଜର ଯୋଗଶକ୍ତି ବଳରେ। ଭଗବାନ ଶ୍ରୀକୃଷ୍ଣ ମନେ ମନେ ସେ ସ୍ମରଣ କଲେ ତାଙ୍କର ସୁଦର୍ଶନ ଚକ୍ରକୁ, ଏବଂ ସୁଦର୍ଶନ ଚକ୍ର ଗୋବର୍ଦ୍ଧନ ପର୍ବତ ଉପରେ ତାଙ୍କର ଅସୀମ ତେଜ ବିସ୍ତାର କରି ଘୁରି ବୁଲିଲା। କୋଟି ସୂର୍ଯ୍ୟ ସହ ତେଜ ନିର୍ଗତ ହେଉଥିଲା ସୁଦର୍ଶନ ଚକ୍ରରୁ, ଯେପରି ସୂର୍ଯ୍ୟର ଗୋଟିଏ ସୂର୍ଯ୍ୟର ତେଜ ଆମେ ସହନ କରିବା ପାଇଁ ଅକ୍ଷମ, ଯଦି ଏକ ସମୟରେ କୋଟି କୋଟି ସୂର୍ଯ୍ୟ ଉଦିତ ହେବେ ସେଥିରେ ଯେଉଁ ତେଜ ନିର୍ଗତ ହେବ, ସୁଦର୍ଶନ ଚକ୍ରଙ୍କର ତେଜ ଏପରି ଥିଲା। ତେଣୁ ଯେତେ ସବୁ ବୃଷ୍ଟିର ଜଳ ପଡୁଥିଲା, ସୁଦର୍ଶନ ଚକ୍ର ଅଗସ୍ତି ମୁନି ଯେପରି ସାଗରର ଜଳକୁ ଶୋଷି ନେଇଥିଲେ ଆସମନ କରି, ଠିକ ସେହିପରି ସୁଦର୍ଶନ ଚକ୍ର ସମସ୍ତ ବୃଷ୍ଟି ଜଳକୁ ଶୋଷି ନେଇଥିଲେ। ତେଣୁ ଏତେ ବୃଷ୍ଟି ହେଲେ ମଧ୍ୟ ବ୍ରଜରେ ଟୋପାଏ ପାଣି ପଡୁନଥିଲା ତଳେ, ଏବଂ ବୃଷ୍ଟି ଜଳ ଏବଂ ପବନ ସବୁକିଛି ନିରସ୍ତ ହୋଇଯାଇଛି ଭଗବାନଙ୍କର ଚକ୍ର ପ୍ରଭାବ ଚକ୍ର ତେଜରେ। ତେଣୁ ବ୍ରଜରେ କିଛି ଅସୁବିଧା ହେଲା। ତେବେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏହି ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ, ସେତେବେଳେ ସମସ୍ତ ବ୍ରଜବାସୀମାନଙ୍କୁ ଆଦେଶ ଦେଲେ ଗୋବର୍ଦ୍ଧନ ତଳେ ତଳେ ଯାଇ ସୁରକ୍ଷିତ ଭାବରେ ରହିବା ପାଇଁ, ଯଦିଓ ସେଟା ସେତେବେଳେ ସାମୟିକ ଭାବରେ ବର୍ଷା ବନ୍ଦ ହୋଇଥିଲା, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଧାରଣ କରି ବ୍ରଜବାସୀମାନଙ୍କୁ ଆଦେଶ ଦେଲେ ଯେ ସେମାନେ ଗୋବର୍ଦ୍ଧନ ପର୍ବତ ତଳେ ଯେଉଁ ଗହ୍ୱର ସୃଷ୍ଟି ହୋଇଛି, ଗର୍ତ୍ତ ସୃଷ୍ଟି ହୋଇଛି, ତେଣୁ ଭଗବାନ ଉଠେଇ ନେଲେ ଯେତେବେଳେ ଗୋବର୍ଦ୍ଧନ ପର୍ବତକୁ ତଳେ ଗର୍ତ୍ତ ସୃଷ୍ଟି ହେଲା। ତେଣୁ ଭଗବାନ ଶ୍ରୀକୃଷ୍ଣ ସମସ୍ତ ବ୍ରଜବାସୀମାନଙ୍କୁ ଗାଭୀମାନଙ୍କ ସହିତ ସେ ଗର୍ତ୍ତରେ ପ୍ରବେଶ କରି ଆଶ୍ରୟ ନେବା ପାଇଁ ଆଦେଶ ଦେଲେ। କିନ୍ତୁ ବ୍ରଜବାସୀମାନଙ୍କର ଭୟ ଯେ କୃଷ୍ଣ ଗୋବର୍ଦ୍ଧନ ପର୍ବତ ଧାରଣ କରିଛନ୍ତି ଗୋଟିଏ ହାତରେ, କାଳେ ପର୍ବତ ଖସି ପଡ଼ିବ, ତେଣୁ କେହି ସେ ଗର୍ତ୍ତ ମଧ୍ୟରେ ପ୍ରବେଶ କରିବା ପାଇଁ ଚାହୁଁନାହାନ୍ତି, ସବୁ ବାହାରେ ଅପେକ୍ଷା କରି ରହିଛନ୍ତି। ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଅଥା ଭଗବାନ ଗୋପାନ ହେ ଅମ୍ବ ତାତ ବଜୌଙ୍କ ସହ ଯଥୋପଯୌସଂ ବିଶତ ଗିରିଗର୍ପଣ ସହ ଗୋଧନ କହୁଛନ୍ତି, ହେ ଗୋପଗଣ, ହେ ପିତା, ହେ ମାତା, ହେ ବ୍ରଜବାସୀଗଣ, ଆପଣମାନେ ସମସ୍ତେ ଯଦି ଚାହୁଁଛନ୍ତି ତାହେଲେ ଏଇ ଗିରିଗର୍ତ୍ତରେ ନିଜର ଗୋଧନ ସହିତ ପ୍ରବେଶ କରନ୍ତୁ। ତେବେ ଏଠାରେ ଆଉ ଗୋଟିଏ ମଧ୍ୟ ପ୍ରଶ୍ନ ଉଠୁଛି ଯେ ସେତେବେଳେ ଗୋବର୍ଦ୍ଧନର ବିସ୍ତାର ମାତ୍ର 3 ମାଇଲ ଥିଲା, ତେଣୁ ବ୍ରଜବାସୀମାନେ ଭାବୁଥିଲେ ଯେ ଏଇ ଛୋଟିଆ ଗର୍ତ୍ତରେ ଏତେ ସବୁ ବ୍ରଜବାସୀ ଏତେ ସବୁ ଗୋଧନମାନଙ୍କ ସହିତ ରହିବେ କିପରି, ତାହା ଏକ ପ୍ରଶ୍ନ ଥିଲା। କାରଣ ବ୍ରଜରେ ଲକ୍ଷ ଲକ୍ଷ ଗାଧୀମାନେ ଥିଲେ, ନନ୍ଦ ମହାରାଜଙ୍କର 9 ଲକ୍ଷ ଗାଈ ଥିଲେ, ବୃଷଭବନ ମହାରାଜଙ୍କର 11 ଲକ୍ଷ ଥିଲେ, ସବୁ ଆହୁରି ଅନେକ ଗୋପମାନଙ୍କର ସବୁ କେତେ କେତେ ସବୁ ଗାଧୀମାନେ ଥିଲେ। ତେଣୁ ଏତେ ସବୁ ଗାଧୀ ତାଙ୍କର ବର୍ଷା ବୃଷଭ ଏବଂ ଏତେ ସବୁ ବ୍ରଜବାସୀ ତାଙ୍କର ପରିବାର ଏତେ ସବୁ ଲୋକ, ଏମାନେ କିପରି ଗୋବର୍ଦ୍ଧନ ତଳେ ସବୁ ନିବାସ କରିପାରିବେ? କିନ୍ତୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ, ସେତେବେଳେ ଗୋବର୍ଦ୍ଧନ ପର୍ବତ ଭଗବାନଙ୍କର ହସ୍ତ ସ୍ପର୍ଶ ଲାଭ କରି ସେ ଅତ୍ୟନ୍ତ ପୁଲକିତ ହୋଇଉଠିଲେ, ଏବଂ ପୁଲକିତ ହୋଇ ଗୋବର୍ଦ୍ଧନ ପର୍ବତ ସେ ନିଜର କାୟା ବିସ୍ତାର କଲେ, ନିଜର ଶରୀରକୁ ବିସ୍ତାର କଲେ, ଏବଂ ଶ୍ରୀ ବିଶ୍ୱନାଥ କବି ଠାକୁର କହୁଛନ୍ତି ଯେ ଗୋବର୍ଦ୍ଧନ 32 ମାଇଲ ବିସ୍ତାର ଲାଭ କଲେ, ଯାହାଫଳରେ ସମସ୍ତ ବ୍ରଜବାସୀମାନେ ଗୋବର୍ଦ୍ଧନଙ୍କ ତଳେ ଆଶ୍ରୟ ଗ୍ରହଣ କରିପାରିବେ। ତେଣୁ ଭଗବାନ ଶ୍ରୀକୃଷ୍ଣ ହରିବଂଶରେ ନିଜେ କହୁଛନ୍ତି ଯେ ତ୍ରୈଲୋଚନ ଅତି ଉଚ୍ଚତେ ରଖିତୁଙ୍କି ପୁନର୍ବ୍ରଜମ, ସେ ଭଗବାନ ଶ୍ରୀକୃଷ୍ଣ ନିଜେ କହୁଛନ୍ତି ଯେ ଏଇ ଗୋବର୍ଦ୍ଧନ ପର୍ବତ ତଳେ ସମସ୍ତ ତ୍ରିଲୋକର ଅଧିବାସୀମାନେ ଆଶ୍ରୟ ଗ୍ରହଣ କରିପାରିବେ। ତେବେ ସାଧାରଣତଃ ବ୍ରଜଭୂମିର ଅଧିବାସୀମାନଙ୍କ କଥା କ'ଣ କୁହାଯିବ? ତ୍ରିଲୋକର ଅଧିବାସୀମାନେ ଆଶ୍ରୟ ଗ୍ରହଣ କରିବା ପାଇଁ ସମର୍ଥ, ବା ଗୋବର୍ଦ୍ଧନ ତ୍ରିଲୋକର ଅଧିବାସୀମାନଙ୍କୁ ଆଶ୍ରୟ ଦେବା ପାଇଁ ସମର୍ଥ। ତେଣୁ କେବଳ ବ୍ରଜବାସୀମାନଙ୍କର କଥା କ'ଣ କୁହାଯିବ? ତେବେ ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ବ୍ରଜବାସୀମାନଙ୍କୁ ପ୍ରେରିତ କରୁଛନ୍ତି ଗୋବର୍ଦ୍ଧନ ତଳେ ଆଶ୍ରୟ ଗ୍ରହଣ କରିବା ପାଇଁ, ଏବଂ ସେମାନଙ୍କ ମନରେ ଯେଉଁ ଭୟ ଉତ୍ପନ୍ନ ହୋଇଛି ଯେ କାଳେ ଏହି ଗୋବର୍ଦ୍ଧନ ପର୍ବତ କୃଷ୍ଣଙ୍କ ହାତରୁ ଖସି ପଡ଼ିବ କେତେବେଳେ, ତାହେଲେ ତା ତଳେ ଆମ ସମସ୍ତଙ୍କର ପ୍ରାଣ ଯିବ, ତେଣୁ ବ୍ରଜବାସୀମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ନ ପ୍ରାପ ଏହ କାର୍ଯ୍ୟ ମତ ହସ୍ତାନି ନିପାତନା, ଯେ ତୁମେମାନେ କେବେ ଭୟ କର ନାହିଁ ଯେ ଏଇ ଗୋବର୍ଦ୍ଧନ ପର୍ବତ ମୋ ହାତରୁ କେତେବେଳେ ଖସି ପଡ଼ିବ। ବାପ ବର୍ଷ ଭୟ ନଳଂ ତ୍ରାଣ ବିହିତ ହେବ, ତୁମମାନଙ୍କୁ ରକ୍ଷା କରିବା ପାଇଁ ଏଇ ବାତ୍ୟା ବର୍ଷା କବଳରୁ ରକ୍ଷା କରିବା ପାଇଁ, ତୁମମାନଙ୍କ ସମସ୍ତଙ୍କୁ ରକ୍ଷା କରିବା ପାଇଁ ବ୍ୟବସ୍ଥା ପୂର୍ବରୁ ହୋଇସାରିଛି, ତୁମମାନେ କିଛି ଚିନ୍ତା କର ନାହିଁ, ତୁମମାନଙ୍କୁ ରକ୍ଷା କରିବାର ବ୍ୟବସ୍ଥା ହୋଇସାରିଛି, ତେଣୁ ତୁମର ଭୟ କରିବାର କିଛି ନାହିଁ ଯେ ମୋ ହାତରୁ ପର୍ବତ ଖସି ପଡ଼ିବ ବା ତୁମେ ସମୂଳେ ନାଶ ଯିବ, କାରଣ ତୁମର ରକ୍ଷା ପାଇଁ ହିଁ ମୁଁ ଗୋବର୍ଦ୍ଧନ ପର୍ବତ ଧାରଣ କରିଛି। ତେଣୁ ଏହିପରି ଭାବରେ ଭଗବାନ କୃଷ୍ଣଙ୍କ ଦ୍ୱାରା ଆଶ୍ୱାସିତ ଆଶ୍ୱାସନା ପ୍ରାପ୍ତ ହେବା ପରେ ବ୍ରଜବାସୀମାନେ ତଥା ନିର୍ବିଶୁର ଗର୍ତ୍ତମ ସେମାନେ ଗୋବର୍ଦ୍ଧନର ସେହି ଗର୍ତ୍ତରେ ପ୍ରବେଶ କଲେ। ଯଥାବକାଶଂ ସାଧନା ସବ୍ରଜା ସ ଉପଜୀବିନା, ତେଣୁ ସେମାନେ ନିଜ ନିଜର ପରିବାର ଆତ୍ମୀୟ ସ୍ୱଜନ ଗୋଧନ ଏବଂ ପାରିବାରିକ ସମ୍ପତ୍ତି ଯାହା ରହିଛି ସବୁ ଶଗଡ଼ରେ ଲଦି ଶଗଡ଼ ସହିତ ସେମାନେ ସମସ୍ତେ ଏହି ଗୋବର୍ଦ୍ଧନ ଗର୍ତ୍ତରେ ପ୍ରବେଶ କଲେ, କିଛି ଆଉ ବାହାରେ ରହିଲାନି, ସବୁ ଭିତରକୁ ଚାଲିଗଲେ। ତେବେ ଏତେ ସବୁ ବ୍ରଜବାସୀମାନେ ସେମାନେ ଯେତେବେଳେ ପ୍ରବେଶ କଲେ ଗୋବର୍ଦ୍ଧନର ଗର୍ତ୍ତରେ, ଏବଂ ଭଗବାନ ଶ୍ରୀକୃଷ୍ଣ କେବଳ ଗୋଟିଏ ଦିନ ନୁହଁ, ସାତ ଦିନ ସାତ ରାତି ପର୍ଯ୍ୟନ୍ତ ସେ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ। ତେବେ ଭଗବାନ ଶ୍ରୀକୃଷ୍ଣ ସେଇ ଗୋଟିଏ ସ୍ଥାନରେ ଦଣ୍ଡାୟମାନ ହୋଇ ରହିଲେ, ଯେଉଁ ପାଦରେ ଛିଡ଼ା ହୋଇଥିଲେ, ଯେଉଁ ସ୍ଥାନରେ ଛିଡ଼ା ହୋଇଥିଲେ, ଏବଂ ଯେପରି ହାତରେ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିଲେ ବାମହସ୍ତରେ, ସେହି ସ୍ଥିତିରେ ସେ ସାତ ଦିନ ସାତ ରାତି ପର୍ଯ୍ୟନ୍ତ ଅବସ୍ଥାନ କଲେ, ତେବେ ହଲଚଲ ମଧ୍ୟ ହୋଇନାହାନ୍ତି। ତେବେ ଏଇ ସାତ ଦିନ ଧରି ଯେତେବେଳେ ଭଗବାନ କୃଷ୍ଣ ଏପରି ଧାରଣ କଲେ ଗୋବର୍ଦ୍ଧନ ପର୍ବତକୁ, ସେତେବେଳେ ବଳରାମ ଏବଂ ଗୋପାଳ ବାଳକମାନେ ଏବଂ ଅନ୍ୟାନ୍ୟ ବ୍ରଜବାସୀମାନେ ସେମାନେ ଭାବିଲେ ଯେ କୃଷ୍ଣ ଏକାକୀ ଗୋବର୍ଦ୍ଧନ ପର୍ବତ ଧାରଣ କରିଛନ୍ତି, ତେଣୁ ଆମେ ସମସ୍ତେ ତାଙ୍କୁ ସାହାଯ୍ୟ କରିବା, ତେଣୁ ସେମାନେ ସମସ୍ତେ ନିଜ ନିଜର ଲାଠି ଦ୍ୱାରା ସେମାନେ ଗୋବର୍ଦ୍ଧନକୁ ଟେକି ଧରିବା ପାଇଁ ସବୁ ଲାଠି ଲଗେଇଲେ ବ୍ରଜବାସୀମାନେ। କୃଷ୍ଣଙ୍କର ସ୍ୱୀକୃତି ଗ୍ରହଣ କରି ସେମାନେ ସବୁ ଭାବିଲେ ଆମେ କୃଷ୍ଣଙ୍କୁ ଟିକେ ସାହାଯ୍ୟ କରିବା, ସେ ଏକାକି ଗୋବର୍ଦ୍ଧନ ପର୍ବତ ଧାରଣ କରିଛନ୍ତି, ତେଣୁ ସେମାନେ ସମସ୍ତେ ଲାଠି ଦ୍ୱାରା ଗୋବର୍ଦ୍ଧନକୁ ଧରି କୃଷ୍ଣଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲେ। ତେବେ ସାତ ଦିନ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଏ ଯେଉଁ ସ୍ଥିତିରେ ଅବସ୍ଥାନ କରୁଥିଲେ, ଏ ସ୍ଥିତିରେ ସେମାନେ କିପରି ଖାଦ୍ୟପେୟ ଗ୍ରହଣ କଲେ, କାରଣ ଭଗବାନ ଶ୍ରୀକୃଷ୍ଣ କୌଣସି ଖାଦ୍ୟପେୟ ଗ୍ରହଣ କରିପାରୁନଥିଲେ ସେ ପରିସ୍ଥିତିରେ। ଅବଶ୍ୟ ମାତା ଯଶୋବା ଏବଂ ରୋହିଣୀ ସ୍ନେହ କାତର ପ୍ରେମ ବିଫଳ ହୋଇ ଯେ ତାଙ୍କର ସାତ ବର୍ଷର ବାଳକ ପୁତ୍ର ଏତେ ବଡ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଛି, ତାର ହାତକୁ କଷ୍ଟ ହେଉଥିବ ମାତା ଯଶୋଦା ଏବଂ ରୋହିଣୀ ଭାବୁଛନ୍ତି। ତେଣୁ ମାତା ଯଶୋଦା ଏବଂ ରୋହିଣୀ ଅନେକ ସମୟରେ ଆସି କୃଷ୍ଣଙ୍କର ହାତକୁ ଟିକେ ସାଉଁଟି ଦେଉଥାନ୍ତି, ପୁଅକୁ କିଛି ପୀଡ଼ା ହେଉଥିବ, କଷ୍ଟ ହେଉଥିବ, ଏବଂ ପୁଅ କିଛି ଖାଇନି, ତେଣୁ ମାତା ଯଶୋଦା ଏବଂ ରୋହିଣୀ କିଛି ଲହୁଣୀ ଆଣି ସେପରି ଅବସ୍ଥାରେ କୃଷ୍ଣ କ'ଣ ଖାଇପାରିବେ, ତେଣୁ ଦୁଇ ମାତା ତାଙ୍କୁ ମଝିରେ ମଝିରେ କିଛି କିଛି ଲହୁଣୀ ଖାଇ ଦେଉଥାନ୍ତି। ତେବେ ଏହିପରି ଭାବରେ ଦୁଇ ମାତା କୃଷ୍ଣଙ୍କ ଦୁଇ ପାର୍ଶ୍ୱରେ ରହି ସଦାବେଳେ କୃଷ୍ଣଙ୍କର ଶରୀରକୁ ଆଂଶ ଦେବା, ତାଙ୍କର ହାତକୁ ଆଂଶ ଦେବା, ଏହିପରି ମଝିରେ ମଝିରେ କିଛି ଲହୁଣୀ ଖୁଆଇ ଦେବା, ଏଇଥିରେ ବ୍ୟସ୍ତ ଥାନ୍ତି। ତେବେ ବ୍ରଜବାସୀମାନେ କିନ୍ତୁ ସେମାନଙ୍କର କ୍ଷୁଧା ତୃଷ୍ଣାକୁ ଭୁଲି ଯାଇଛନ୍ତି, ସେମାନେ ଖାଇବାର ଆବଶ୍ୟକତାକୁ ଅନୁଭବ କରିନାହାନ୍ତି। ଏହା କିପରି ସମ୍ଭବ ଯେ ସାତ ଦିନ ସାତ ରାତି ଧରି କିପରି ଏତେ ଲୋକ କ୍ଷୁଧା ତୃଷ୍ଣାକୁ ଭୁଲିଗଲେ? ତେଣୁ କହୁଛନ୍ତି, କ୍ଷେତ୍ର ବ୍ୟଥାଂ ସୁଖପେକ୍ଷାଂ ହିତ୍ୱାଚାରି ବ୍ରଜବାସୀ ଭିକ୍ଷମାନ ଦଧା ରାତ୍ରି ସପ୍ତାହନା ତଳସ୍ପଦା। ଯେ ଭଗବାନ ଶ୍ରୀକୃଷ୍ଣ ଯେକି ବ୍ରଜବାସୀମାନଙ୍କର ପ୍ରାଣ ଥିଲେ, ସେମାନଙ୍କର ରକ୍ଷା ପାଇଁ ସେହି ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଗୋବର୍ଦ୍ଧନ ପର୍ବତକୁ ବାମ ହସ୍ତରେ ଧାରଣ କରିଛନ୍ତି ଏବଂ ନିଜର ସୁଖକୁ ଜଳାଞ୍ଜଳି ଦେଇଛନ୍ତି। ଭଗବାନ ଶ୍ରୀକୃଷ୍ଣ ସେ ନିଜେ କ୍ଷୁଧା ତୃଷ୍ଣାକୁ ତ୍ୟାଗ କରିଛନ୍ତି, କେବଳ ବ୍ରଜବାସୀମାନଙ୍କ ପାଇଁ ନିଜର ସୁଖକୁ ତ୍ୟାଗ କରି ଭଗବାନ କୃଷ୍ଣ ଯେଉଁ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଛନ୍ତି ଅବିଚଳିତ ଭାବରେ ସାତ ଦିନ ଧରି, ଏବଂ ବ୍ରଜବାସୀମାନେ ଦେଖୁଛନ୍ତି ଭଗବାନ କୃଷ୍ଣଙ୍କୁ, ତାଙ୍କ ଆଡ଼କୁ ଚାହିଁ ରହିଛନ୍ତି, ଏହି ଅବସ୍ଥାରେ ଭଗବାନ କୃଷ୍ଣ ଯେଉଁ ଧାରଣ କରିଛନ୍ତି ଗୋବର୍ଦ୍ଧନ ପର୍ବତକୁ ନିଜର ସୁଖକୁ ଜଳାଞ୍ଜଳି ଦେଇ କ୍ଷୁଧା ତୃଷ୍ଣାକୁ ଭୁଲି, ତାହେଲେ ଭଗବାନ କୃଷ୍ଣ ମଧ୍ୟ କିପରି କ୍ଷୁଧା ତୃଷ୍ଣାକୁ ଭୁଲି ପାରିଛନ୍ତି? ନା ଭିକ୍ଷମାଣ ବ୍ରଜବାସୀ, ବ୍ରଜବାସୀମାନଙ୍କ ଦ୍ୱାରା ପ୍ରେମପୂର୍ଣ୍ଣ ଦୃଷ୍ଟିରେ ସେମାନେ ଯେଉଁ ଭଗବାନ କୃଷ୍ଣଙ୍କୁ ଚାହିଁ ରହିଛନ୍ତି, ତେଣୁ ସେମାନଙ୍କର ପ୍ରେମପୂର୍ଣ୍ଣ ଭାବକୁ ଦର୍ଶନ କରି ଭଗବାନ କୃଷ୍ଣ ମଧ୍ୟ ପ୍ରେମ ବିହ୍ୱଳ ହୋଇଛନ୍ତି। ସେ ମଧ୍ୟ ବ୍ରଜବାସୀମାନଙ୍କ ପ୍ରତି ଦୃଷ୍ଟିପାତ କରୁଛନ୍ତି, ପ୍ରେମ ଦୃଷ୍ଟିପାତ କରୁଛନ୍ତି, ଯେପରି ବ୍ରଜବାସୀମାନେ ଭଗବାନ କୃଷ୍ଣଙ୍କ ପ୍ରତି ପ୍ରେମପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରୁଛନ୍ତି, ଠିକ୍ ସେହିପରି ଭଗବାନ କୃଷ୍ଣ ମଧ୍ୟ ବ୍ରଜବାସୀମାନଙ୍କ ପ୍ରତି ପ୍ରେମପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରୁଛନ୍ତି। ତେବେ ଭଗବାନ ଶ୍ରୀକୃଷ୍ଣ ଯିଏକି ଅତ୍ୟନ୍ତ ସୁନ୍ଦର ସୌନ୍ଦର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ପୃଥିବୀର ବା ସଂସାରର ସମସ୍ତ ସୌନ୍ଦର୍ଯ୍ୟ ଭଗବାନ କୃଷ୍ଣଙ୍କଠାରୁ ଆସୁଛି, ସମସ୍ତ ସୌନ୍ଦର୍ଯ୍ୟର ସେ ହେଉଛନ୍ତି ଉତ୍ସ, ତେଣୁ ସେ ସର୍ବ ଆକର୍ଷକ। ଯେହେତୁ ସେ ସର୍ବଶ୍ରେଷ୍ଠ ସୁନ୍ଦର ବ୍ୟକ୍ତି, ତେଣୁ ସେ ସର୍ବ ଆକର୍ଷକ, ସମସ୍ତଙ୍କୁ ସେ ନିଜ ପ୍ରତି ଆକର୍ଷିତ କରିପାରନ୍ତି। ତେଣୁ କୃଷ୍ଣ ଶବ୍ଦ ତାହା ପ୍ରକୃତ ପକ୍ଷେ ତାର ଅର୍ଥ ହେଲା କ୍ରିସ୍ ଏବଂ ଋଣ। କ୍ରିସ୍ ଅର୍ଥାତ୍ ସମସ୍ତଙ୍କୁ ଆକୃଷ୍ଟ କରିଥାନ୍ତି ନିଜ ପ୍ରତି, ଏବଂ ଋଣ ଋଣ ଅର୍ଥାତ୍ ଯେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାନ୍ତି। ସେ ସମସ୍ତଙ୍କୁ ଆକର୍ଷିତ କରି ନିଜ ପ୍ରତି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାନ୍ତି, ତେଣୁ ସେ ହେଉଛନ୍ତି କୃଷ୍ଣ। ତେଣୁ ସେ ସର୍ବ ଆକର୍ଷକ ଭଗବାନ ଶ୍ରୀକୃଷ୍ଣ, ତାଙ୍କର ସେଇ ରୂପ ମାଧୁର୍ଯ୍ୟର ଦର୍ଶନ କରିବା ପାଇଁ ବ୍ରଜବାସୀମାନେ ସାଧାରଣ ଭାବରେ ବ୍ୟାକୁଳ ଥାନ୍ତି, କିନ୍ତୁ ସେମାନେ ସବୁ ସମୟରେ ଭଗବାନ କୃଷ୍ଣଙ୍କର ଦର୍ଶନର ସୌଭାଗ୍ୟ ଲାଭ କରିପାରିନଥାନ୍ତି। କାରଣ କୃଷ୍ଣ ଯେତେବେଳେ ରାତ୍ରିରେ ଶୟନ କରିଥାନ୍ତି, ସେତେବେଳେ ବ୍ରଜବାସୀମାନେ ତାଙ୍କ ଦର୍ଶନ ସୁଖରୁ ବଞ୍ଚିତ ହୋଇଥାନ୍ତି। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋଚାରଣ କରିବା ପାଇଁ ବନକୁ ଯାଇଥାନ୍ତି, ସେତେବେଳେ କେବଳ ଗୋପବାଳକମାନଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ରଜବାସୀମାନେ ମଧ୍ୟ ତାଙ୍କର ଦର୍ଶନ ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ଏବଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୃହରେ ଅବସ୍ଥାନ କରୁଥାନ୍ତି, ସେତେବେଳେ ଗୋପାଳ ବାଳକମାନେ ବିଶେଷ ଭାବରେ ତାଙ୍କର ଶୟନ ସମୟରେ ଗୋପାଳ ବାଳକମାନେ ମଧ୍ୟ ତାଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ତେଣୁ ସମସ୍ତେ ସବୁ ସମୟରେ କୃଷ୍ଣଙ୍କର ଦର୍ଶନ କରିବାର ସୌଭାଗ୍ୟ ଲାଭ କରିପାରିନଥାନ୍ତି, ଏବଂ ବିଶେଷ ଭାବରେ ଗୋପୀମାନେ ଯେଉଁମାନେ ଭଗବାନ କୃଷ୍ଣଙ୍କର ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଥାନ୍ତି, ସେମାନେ ସବୁ ସମୟରେ କୃଷ୍ଣଙ୍କର ଦର୍ଶନ କରିବାର ସୌଭାଗ୍ୟ ମଧ୍ୟ ଲାଭ କରିପାରିନଥାନ୍ତି। ତେଣୁ ଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କର ସେହି ରୂପ ମାଧୁର୍ଯ୍ୟର ସ୍ମରଣ କରି କହୁଛନ୍ତି, ଅଟତି ୟଦ୍ ଭଗବାନ ଅହଂ କାରଣମ୍ ତ୍ରୁଟି ଯୋଗାୟତେ ତମ୍ ଅପଚ୍ୟତମ୍। ସେ କୃଷ୍ଣଙ୍କୁ ସମ୍ବୋଧନ କରି କହୁଛନ୍ତି ଯେ ହେ କୃଷ୍ଣ, ଆପଣ ଯେତେବେଳେ ଦିନରେ ଗୋଚାରଣ କରିବା ପାଇଁ ବନକୁ ଯାଇଥାନ୍ତି, ସେତେବେଳେ ବନରେ ଭ୍ରମଣ କରୁଥାନ୍ତି, ସେତେବେଳେ ଆମେ ଆପଣଙ୍କର ଦର୍ଶନ ସୁଖରୁ ବଞ୍ଚିତ ହୋଇଥାଉ, ଏବଂ ସେତେବେଳେ ଗୋଟିଏ ତ୍ରୁଟି ଯୁଗାୟିତ, ଗୋଟିଏ ତ୍ରୁଟି ଏକ ଯୁଗ ପରି ମନେ ହେଉଥାଏ, ଗୋଟିଏ ତ୍ରୁଟି ମାନେ ଅଧ ସେକେଣ୍ଡ, ଗୋଟିଏ ସେକେଣ୍ଡର ସେକେଣ୍ଡରୁ ଆହୁରି କମ୍, ତାହା ଗୋପୀମାନଙ୍କ ପାଇଁ ଗୋଟିଏ ଯୁଗ ସଦୃଶ ପ୍ରତୀତ ହୋଇଥାଏ। କୃଷ୍ଣଙ୍କର ଦର୍ଶନ ସୁଖରୁ ବଞ୍ଚିତ ଗୋପୀମାନେ କହୁଛନ୍ତି ଯେ ଗୋଟିଏ ଅର୍ଦ୍ଧ ସେକେଣ୍ଡ ଗୋଟିଏ ଯୁଗ ପରି ବ୍ୟତୀତ ହେଉଛି ଆପଣଙ୍କର ଅଦର୍ଶନ, ଏବଂ ତା ସତ୍ତ୍ୱେ କୁଟୀର କୁନ୍ତଳନ ସିମୁଖ ମୁଖତେ, ଏବଂ ଆପଣଙ୍କର ଯେଉଁ ମୁଖମଣ୍ଡଳ, ଭଗବାନ କୃଷ୍ଣଙ୍କର ଯେଉଁ ମୁଖମଣ୍ଡଳ ଏତେ ସୁନ୍ଦର, ସେ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧିପ୍ରାପ୍ତ ହେଉଛି ଯେତେବେଳେ ଭଗବାନ କୃଷ୍ଣଙ୍କର ଚୂର୍ଣ୍ଣ କୁନ୍ତଳ କୁଞ୍ଚିତ କେଶ, କୃଷ୍ଣ କେଶରାଶି ତାଙ୍କର ମୁଖମଣ୍ଡଳକୁ ଚତୁର୍ଦ୍ଦିଗରୁ ଆଚ୍ଛାଦିତ କରିଛି, ସେତେବେଳେ ଭଗବାନ କୃଷ୍ଣଙ୍କର ମୁଖମଣ୍ଡଳର ସୌନ୍ଦର୍ଯ୍ୟ ଆହୁରି ବହୁଗୁଣରେ ବୃଦ୍ଧିପ୍ରାପ୍ତ ହୋଇଯାଏ। ତେଣୁ ଗୋପୀମାନେ କହୁଛନ୍ତି ସେହି ଚୂର୍ଣ୍ଣ କୁନ୍ତଳ ଦ୍ୱାରା ଆବୃତ ଆପଣଙ୍କର ସୁନ୍ଦର ମୁଖମଣ୍ଡଳକୁ ଦର୍ଶନ କରିବା ପାଇଁ ଆମେ ସବୁ ସମୟରେ ଲାଳାୟିତ, ଏବଂ ଯେତେବେଳେ ଆମେ ଆପଣଙ୍କର ସୁନ୍ଦର ମୁଖମଣ୍ଡଳର ଦର୍ଶନ କରିବାର ସୁଯୋଗ ଲାଭ କଲୁ, ସେତେବେଳେ ଆମେ ଭାବୁ ଯେ ଆମର ଏଇ ଦୁଇଟି ଚକ୍ଷୁ ପର୍ଯ୍ୟାପ୍ତ ନୁହେଁ ଆପଣଙ୍କ ରୂପର ଦର୍ଶନ କରିବା ପାଇଁ। ଆମେ ସେତେବେଳେ ଭାବୁ ଯଦି ବିଧାତା ଆମମାନଙ୍କୁ ସହସ୍ର ଚକ୍ଷୁ ପ୍ରଦାନ କରିଥାନ୍ତେ ତାହେଲେ ଆମେ ସହସ୍ର ଚକ୍ଷୁରେ ଆପଣଙ୍କର ସେ ସୌନ୍ଦର୍ଯ୍ୟ ଏବଂ ମାଧୁର୍ଯ୍ୟର ପାନ କରିଥାନ୍ତେ। କିନ୍ତୁ ବିଧାତା ଆମକୁ ଦୁଇଟି ମାତ୍ର ଚକ୍ଷୁ ଦେଇଛି ଆପଣଙ୍କର ରୂପ ଦର୍ଶନ କରିବା ପାଇଁ, ଏବଂ ସେଥିରେ ପୁଣି ଏ ବିଧାତା ଏ ବ୍ରହ୍ମା ଯେ ସ୍ପଷ୍ଟ ସେ ଏତେ ବଡ଼ ମୂର୍ଖ, ସେ ଦୁଇଟି ଚକ୍ଷୁ ଦେଲେ ସେଥିରେ ପୁଣି ପଲକ ଲଗେଇ ଦେଇଛି। ତେଣୁ ପଲକ ଯେତେବେଳେ ବାରମ୍ବାର ପତିତ ହେଉଛି ଆପଣଙ୍କ ଦର୍ଶନରେ ବାଧା ଉତ୍ପନ୍ନ କରୁଛି। ଏକରେ ତ ଦୁଇଟି ଚକ୍ଷୁ ବିଧାତା ଦେଲେ, ପୁଣି ସେଥିରେ ପଲକ ଦେଲେ, ତେଣୁ ଏ ବିଧାତା ବ୍ରହ୍ମାଙ୍କୁ ପ୍ରକୃତ ସୃଷ୍ଟି କରି ଆସିନି, ସେ ଆପଣଙ୍କ ପରି ଏହି ସୃଷ୍ଟିର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟକୁ ଆପଣଙ୍କଠାରେ ସେ ପ୍ରଦାନ କରିଛନ୍ତି। ଯଦିଓ ଭଗବାନ ଶ୍ରୀକୃଷ୍ଣ ବ୍ରହ୍ମାଙ୍କର ସୃଷ୍ଟି ନୁହନ୍ତି, ତଥାପି ଗୋପୀମାନେ କହୁଛନ୍ତି ବ୍ରହ୍ମା ଆପଣଙ୍କୁ ସମସ୍ତ ସୌନ୍ଦର୍ଯ୍ୟ ସୃଷ୍ଟି କରିଛନ୍ତି, ଆପଣ ସବୁଠାରୁ ସୁନ୍ଦର ବ୍ୟକ୍ତି, ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ ଏବଂ ମାଧୁର୍ଯ୍ୟର ଆଗାର। କିନ୍ତୁ ଆପଣଙ୍କ ସେ ରୂପ ମାଧୁର୍ଯ୍ୟର ଆସ୍ୱାଦନ କରିବା ପାଇଁ ବ୍ରହ୍ମା ଆମକୁ ଦୁଇଟି ଚକ୍ଷୁ ଦେଇ ସେଥିରେ ପୁଣି ପଲକ ପ୍ରଦାନ କରିଦେଲେ, ଯାହାକି ଆପଣଙ୍କ ଦର୍ଶନରେ ବାରମ୍ବାର ବାଧା ସୃଷ୍ଟି କରୁଛି। ତେଣୁ ପ୍ରକୃତ ପକ୍ଷେ ବ୍ରହ୍ମାଙ୍କୁ ସୃଷ୍ଟି କରିବା ଜଣା ନାହିଁ, ସେ ମୂର୍ଖ। ତେଣୁ ବ୍ରହ୍ମାଙ୍କୁ ସେ ବିଧାତାଙ୍କୁ ଧିକାର କରୁଛନ୍ତି, ଯେହେତୁ ତାଙ୍କ ଦର୍ଶନରେ ପଲକ ବାଧା ଉତ୍ପନ୍ନ କରୁଛି। ତେଣୁ ସେହି ବ୍ରଜବାସୀମାନେ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣଙ୍କ ରୂପର ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଅନବରତ ଅନବରତ ଦର୍ଶନ କରିବାର ସୁଯୋଗ, ସେମାନେ ବ୍ରଜଭୂମିରେ ଥିବା ସମୟରେ ସବୁ ସମୟରେ କୃଷ୍ଣଙ୍କର ଦର୍ଶନ ଲାଭ କରିପାରୁନଥିଲେ, କିନ୍ତୁ ଏ ଗୋବର୍ଦ୍ଧନ ଲୀଳାରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ସାତ ଦିନ ଧରି ଗୋବର୍ଦ୍ଧନ ପର୍ବତ ଧାରଣ କଲେ, ଏ ସମୟରେ ସମସ୍ତ ବ୍ରଜବାସୀମାନଙ୍କର କାମନା ଭଗବାନ କୃଷ୍ଣ ଏକସାଥିରେ ପୂର୍ଣ୍ଣ କଲେ। ସେମାନଙ୍କର ଯେଉଁ କାମନା ଥିଲା ଯେ ସେମାନେ ସବୁ ସମୟରେ କିପରି କୃଷ୍ଣଙ୍କର ରୂପର ଦର୍ଶନ କରୁଥାନ୍ତେ, ମାଧୁର୍ଯ୍ୟର ଆସ୍ୱାଦନ କରୁଥାନ୍ତେ, ଭଗବାନ କୃଷ୍ଣ ସମସ୍ତଙ୍କର କାମନାକୁ ଏକ ସାଙ୍ଗରେ ପୂର୍ଣ୍ଣ କଲେ। ବର୍ତ୍ତମାନ ସାତ ଦିନ ଧରି ସେମାନେ କୃଷ୍ଣଙ୍କର ସେହି ରୂପ ମାଧୁର୍ଯ୍ୟର ଆସ୍ୱାଦନ କରୁଛନ୍ତି ଅନବରତ ଭାବେ। ତେଣୁ ସେମାନେ ଆସ୍ୱାଦନ କରିବା ସହିତ ତାଙ୍କର ପ୍ରେମ ବୃଦ୍ଧି ହେଉଛି ବ୍ରଜବାସୀମାନଙ୍କର। ଯଦି ଇନ୍ଦ୍ର ଏପରି ଉତ୍ପାତ ବ୍ରଜରେ ଆରମ୍ଭ କରିନଥାନ୍ତେ ତାହେଲେ ବ୍ରଜବାସୀମାନେ ନିରନ୍ତର କୃଷ୍ଣଙ୍କର ରୂପ ମାଧୁର୍ଯ୍ୟ ପାନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇନଥାନ୍ତେ। ତେଣୁ ଇନ୍ଦ୍ରଙ୍କର ଏଇ ଯୋଉ ଧ୍ୱଂସ ଲୀଳା ପ୍ରକୃତ ପକ୍ଷେ ବ୍ରଜବାସୀମାନଙ୍କୁ କୃଷ୍ଣଙ୍କର ଆହୁରି ଅଧିକ ନିକଟତର କରାଇଲା, ତାଙ୍କର କୃଷ୍ଣଙ୍କ ପ୍ରତି ପ୍ରେମରେ ବୃଦ୍ଧି ହେଲା, ବୃଦ୍ଧି ପ୍ରାପ୍ତ ହେଲା ସେମାନଙ୍କର ପ୍ରେମ। ତେଣୁ ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ବ୍ରଜୈକ ବାସୀ ହର୍ଷ ବିସ୍ମିତାକ୍ଷେ ନିରୀକ୍ଷିତ, ଯେ ବ୍ରଜବାସୀମାନେ ତାର ଦୁଇଟି ଭାବ ଉତ୍ପନ୍ନ ହେଉଛି, ଗୋଟିଏ ହେଉଛି ବିସ୍ମୟ ଯେ କୃଷ୍ଣ କିପରି ଗୋଟିଏ ହାତରେ ଏତେ ବଡ଼ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଛନ୍ତି, ସେଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଆଶ୍ଚର୍ଯ୍ୟ ଦୃଷ୍ଟିରେ କୃଷ୍ଣଙ୍କ ଆଡ଼କୁ ଚାହିଁ ରହିଛନ୍ତି, ଏବଂ ତା ସହିତ ହର୍ଷ ଯେ କୃଷ୍ଣ ସେମାନଙ୍କୁ ଏତେ ବଡ଼ ବିପଦରୁ ରକ୍ଷା କରିଛନ୍ତି, ଇନ୍ଦ୍ରର ଧ୍ୱଂସ ଲୀଳାରୁ ରକ୍ଷା କରିଛନ୍ତି, ଏବଂ ତା ସହିତ ସେମାନଙ୍କୁ ଅନବରତ ଦର୍ଶନ ଦେବାର ସୌଭାଗ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ସେଥିପାଇଁ ବ୍ରଜବାସୀମାନଙ୍କ ମନରେ ହର୍ଷ ବ୍ୟାପ ହେଇଛି, ଆନନ୍ଦ ଉତ୍ପନ୍ନ ହେଇଛି। ତେଣୁ ସେମାନଙ୍କର ଦୃଷ୍ଟି ମିଶ୍ରିତ ଦୃଷ୍ଟି, ହର୍ଷ ଏବଂ ବିସ୍ମୟର ଦୃଷ୍ଟି, କୃଷ୍ଣଙ୍କୁ ସେମାନେ ହର୍ଷିତ ଏବଂ ବିସ୍ମୟ ଦୃଷ୍ଟିରେ ଦେଖୁଛନ୍ତି। ଗୋପ ଗୋପୀ ଜନେରେ ହୃଷ୍ଟି ପ୍ରୀତି ବିସ୍ପାରି ଚକ୍ଷଣେ, ତେଣୁ ସେମାନଙ୍କର ଦୃଷ୍ଟି ବର୍ତ୍ତମାନ ପ୍ରେମପୂର୍ଣ୍ଣ ଦୃଷ୍ଟିରେ ପରିଣତ ହେଇଛି। ସେମାନଙ୍କର କୃଷ୍ଣଙ୍କ ପ୍ରତି ପ୍ରେମ ଭାବରେ ବୃଦ୍ଧି ହେଉଛି। ବର୍ତ୍ତମାନ କୃଷ୍ଣଙ୍କର ଏପରି କାର୍ଯ୍ୟ ଦର୍ଶନ କରି ବ୍ରଜବାସୀମାନେ କୃଷ୍ଣଙ୍କ ପ୍ରତି ଆହୁରି ଅଧିକ ଆକୃଷ୍ଟ ହେଉଛନ୍ତି, ତାଙ୍କ ପ୍ରତି ପ୍ରେମରେ ପୂରିତ ହେଉଛନ୍ତି। ସଂସ୍ତୁୟମାନ ଚରିତ କୃଷ୍ଣ ଶୈଳମ ଆଧାର, ତେଣୁ ଏହିପରି ଭାବରେ ବ୍ରଜବାସୀମାନେ କୃଷ୍ଣଙ୍କର ପ୍ରଶଂସା କରୁଛନ୍ତି, ତାଙ୍କର ଯଶଗାନ କରୁଛନ୍ତି ଏବଂ କୃଷ୍ଣ ଏହି ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଛନ୍ତି। ତେଣୁ ଏପରି ଅବସ୍ଥାରେ ବ୍ରଜବାସୀମାନେ ତାଙ୍କର କ୍ଷୁଧା କୃଷ୍ଣଙ୍କୁ ଭୁଲି ଯାଇଛନ୍ତି। ଭଗବାନ କୃଷ୍ଣଙ୍କର ରୂପ ମାଧୁର୍ଯ୍ୟ ପାନ କରି କରି ସେମାନେ ନିଜର କ୍ଷୁଧା କୃଷ୍ଣଙ୍କୁ ଭୁଲି ଯାଇଛନ୍ତି। ତେଣୁ ସୂର୍ଯ୍ୟ ଗୋସ୍ୱାମୀ କହୁଛନ୍ତି ଯେ ଗିରିଧର ଗଗନେନ୍ଦୁ ରଶ୍ମି ପିୟୁଷ ଧାରା, ଏହି ବ୍ରଜବାସୀମାନେ ସେମାନେ ଗିରିଧର ଯିଏକି ଗିରି ଗୋବର୍ଦ୍ଧନଙ୍କର ଧାରଣ କରିଛନ୍ତି, ଯେଉଁ ଭଗବାନ ଶ୍ରୀକୃଷ୍ଣ ଗିରିବର ଧାରୀ ଗିରିରାଜ ଧରଣ, ସେଇ ଭଗବାନ ଶ୍ରୀକୃଷ୍ଣଙ୍କର ବଦନ ଇନ୍ଦୁ ବଦନ ରୂପକ ଚନ୍ଦ୍ର, ଇନ୍ଦୁ ମାନେ ଚନ୍ଦ୍ର, ତେଣୁ ଭଗବାନ କୃଷ୍ଣଙ୍କର ମୁଖମଣ୍ଡଳକୁ ଚନ୍ଦ୍ର ସହିତ ତୁଳନା କରାଯାଇଛି। ଯେ ଚନ୍ଦ୍ର ସହିତ କାହିଁକି ତୁଳନା କରାଯାଇଛି ନା, ଚନ୍ଦ୍ର ଯେତେବେଳେ ରାତ୍ରିରେ ଚନ୍ଦ୍ର ଉଦିତ ହୁଅନ୍ତି ସେତେବେଳେ ଚନ୍ଦ୍ର କିରଣ ପ୍ରଦାନ କରିଥାନ୍ତି, ରାତ୍ରିରେ ଅନ୍ଧକାରକୁ ଦୂରୀଭୂତ କରିଥାନ୍ତି ଏବଂ ସେ କିରଣରେ ଶୀତଳତା ବ୍ୟକ୍ତି ଅନୁଭବ କରିଥାଏ। ଚନ୍ଦ୍ରର କିରଣ ହେଉଛି ଶୀତଳ, ସୂର୍ଯ୍ୟ କିରଣ ଉଷ୍ଣ, ତେଣୁ ଚନ୍ଦ୍ର କିରଣରେ ଚନ୍ଦ୍ରଙ୍କର ଶୀତଳତା ଗୁଣ ରହିଛି ଏବଂ ସେ ଆଲୋକ ପ୍ରଦାନ କରୁଛନ୍ତି ଏବଂ ଏହି ଚନ୍ଦ୍ର କିରଣରେ ଅମୃତ ବୃଷ୍ଟି ହୁଏ। କାରଣ ରାତ୍ରିରେ ଯେତେବେଳେ ଚନ୍ଦ୍ର କିରଣ ବନସ୍ପତିମାନଙ୍କ ଉପରେ ପଡ଼େ ସେତେବେଳେ ବନସ୍ପତିମାନେ ଉର୍ଜାକୁ ପ୍ରାପ୍ତ ହୁଅନ୍ତି, ଶକ୍ତିକୁ ପ୍ରାପ୍ତ ହୁଅନ୍ତି, ବିଭିନ୍ନ ଔଷଧୀୟ ଗୁଣ ସେମାନଙ୍କ ଭିତରେ ଜାତ ହୁଏ ଏ ଚନ୍ଦ୍ର କିରଣ ଦ୍ୱାରା। ତେଣୁ ପ୍ରକୃତ ପକ୍ଷେ ଚନ୍ଦ୍ର ଏଇ ବନସ୍ପତିମାନଙ୍କ ପାଇଁ ଜୀବନର ଉତ୍ସ, ସେମାନଙ୍କୁ ଜୀବନ ଶକ୍ତି ପ୍ରଦାନ କରିଥାନ୍ତି ଚନ୍ଦ୍ର। ଠିକ ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କର ମୁଖମଣ୍ଡଳରୁ ରଶ୍ମି ପିୟୁଷ ଧାରା ଅମୃତପୂର୍ଣ୍ଣ ରଶ୍ମି ତେଜ ନିର୍ଗତ ହେଉଛି ଏବଂ ପିବତି ଏହା ପଶୁ ଜାତଂ ସପ୍ତରାତ୍ରୀ ବିବାହ, ତେଣୁ ସେଠାରେ ଗୋବର୍ଦ୍ଧନଙ୍କ ଗର୍ଭରେ ଆଶ୍ରୟ ଗ୍ରହଣ କରିଥିବା ଗାଭୀମାନେ ସେମାନେ ଭଗବାନ କୃଷ୍ଣଙ୍କର ମୁଖମଣ୍ଡଳରୁ ଯେଉଁ ରଶ୍ମି ପିୟୁଷ ଧାରା ଯେଉଁ ଅମୃତମୟ କିରଣ ନିର୍ଗତ ହେଉଛି, ଏଇ ଗାଭୀମାନେ ଏଇ ପଶୁମାନେ ବ୍ରଜର ସମସ୍ତ ପଶୁମାନେ ସେମାନେ ସେ ରଶ୍ମି ପିୟୁଷ ଧାରାକୁ ପାନ କରୁଛନ୍ତି ଏବଂ ପାନ କରି କଣ ହେଉଛି ସପ୍ତରାତ୍ରୀ ନିବାରଣ, ସାତ ରାତି ଏବଂ ସାତ ଦିନ ପର୍ଯ୍ୟନ୍ତ ସେମାନେ ଭଗବାନଙ୍କ ମୁଖମଣ୍ଡଳରୁ ନିଃସୃତ ସେଇ ରଶ୍ମି ପୀୟୂଷ ଧାରାକୁ ପାଳନ କରୁଛନ୍ତି। କ୍ଷୁଦ୍ରପି ଶତ୍ରୁସ୍ମତନ୍ମୟ ଓ ତହି ତସ୍ୟ ଭଗବାନଙ୍କ ମୁଖମଣ୍ଡଳରୁ ନିର୍ଗତ ଅମୃତକୁ ପାନ କରି ଏଇ ଗାଧୀମାନେ ପଶୁମାନେ ସେମାନେ କ୍ଷୁଧା ତୃଷ୍ଣାକୁ ତ୍ୟାଗ କରିଛନ୍ତି। ପ୍ରଣୟୀ ଜନଗଣ କିମ୍ ବ୍ରୁବେ ନା ବ୍ରୁବେ, ତେଣୁ ଯେତେବେଳେ ପଶୁମାନେ ଭଗବାନ କୃଷ୍ଣଙ୍କର ମୁଖମଣ୍ଡଳରୁ ନିର୍ଗତ ରଶ୍ମି ପୀୟୂଷ ଧାରାକୁ ପାନ କରି ନିଜର କ୍ଷୁଧା ତୃଷ୍ଣାକୁ ତ୍ୟାଗ କରିଛନ୍ତି, ସେତେବେଳେ ପ୍ରଣୟୀ ଜନ ଭଗବାନ କୃଷ୍ଣଙ୍କର ପ୍ରେମୀ ଜନ ପ୍ରେମୀ ଭକ୍ତମାନେ ବ୍ରଜବାସୀମାନଙ୍କର କଥା ଆଉ କ'ଣ କୁହାଯିବ, ତେଣୁ ତାର ଅର୍ଥ ସେମାନେ ମଧ୍ୟ ଭଗବାନ କୃଷ୍ଣଙ୍କର ସେହିପରି ମୁଖମଣ୍ଡଳର ଅମୃତ ପାନ କରି ସେମାନେ ମଧ୍ୟ କ୍ଷୁଧା ତୃଷ୍ଣାକୁ ଭୁଲି ଯାଇଛନ୍ତି। ତେଣୁ କେହି କୌଣସି ଖାଦ୍ୟ ଅନ୍ନ ଜଳ ଗ୍ରହଣ କରିବାର ଆବଶ୍ୟକତା ସାତ ଦିନ ଧରି ଅନୁଭବ କରିନାହାନ୍ତି। ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବ୍ରଜବାସୀମାନଙ୍କୁ ଗୋବର୍ଦ୍ଧନ ପର୍ବତ ଧାରଣ କରି ରକ୍ଷା କଲେ ଏବଂ ସେମାନଙ୍କର ମନବାଂଛା ପୂର୍ଣ୍ଣ କଲେ, ଅନବରତ ତାଙ୍କୁ ଦର୍ଶନ କରିବାର ଇଚ୍ଛାକୁ ପୂର୍ଣ୍ଣ କଲେ, ଏପରି ପରିସ୍ଥିତିରେ ସମସ୍ତ ବ୍ରଜବାସୀମାନେ ଏବଂ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ସାତ ଦିନ ଧରି ପରମ ଆନନ୍ଦ ସାଗରରେ ନିମଜ୍ଜିତ ହେଲେ, ପରମ ପ୍ରେମାନନ୍ଦ ସାଗରରେ ନିମଜ୍ଜିତ ହେଲେ, ପ୍ରେମର ଆଦାନ ପ୍ରଦାନ ହେଲା। ଯେପରି ଭକ୍ତମାନଙ୍କର ଭଗବାନଙ୍କ ପ୍ରତି ପ୍ରେମ ବୃଦ୍ଧି ହେଲା, ସେହିପରି ଭଗବାନଙ୍କର ଭକ୍ତମାନଙ୍କ ପ୍ରତି ମଧ୍ୟ ପ୍ରେମ ବୃଦ୍ଧି ହେଲା, ସେମାନଙ୍କର ହୃଦୟ ପ୍ରେମ ପୂରିତ ହେଲା। ସମସ୍ତ ବ୍ରଜବାସୀମାନେ କୃଷ୍ଣଙ୍କୁ ହୃଦୟରେ ଧାରଣ କରୁଛନ୍ତି କରିଛନ୍ତି ଏବଂ ଭଗବାନ କୃଷ୍ଣ ବ୍ରଜବାସୀମାନଙ୍କୁ ହୃଦୟରେ ଧାରଣ କରିଛନ୍ତି। ଏପରି ସ୍ଥିତିରେ ସେମାନେ ଅତି ସହଜରେ ଏବଂ ଆନନ୍ଦରେ ସାତ ଦିନ ସମୟ ଅତିବାହିତ କରିଛନ୍ତି। ତେଣୁ ଏପରି ସ୍ଥିତିରେ ଯେତେବେଳେ ବ୍ରଜବାସୀମାନେ କୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ହେଲେ, ଇନ୍ଦ୍ର ଯେଉଁ ପରିକଳ୍ପନା କରିଥିଲେ ବ୍ରଜକୁ ଧ୍ୱଂସ କରିଦେବା ପାଇଁ, ସେ ପରିକଳ୍ପନା ତାଙ୍କର ଭଙ୍ଗ ହେଲା। କାରଣ ଇନ୍ଦ୍ର ପ୍ରଥମେ ତାଙ୍କର ଦୂତକୁ ପ୍ରେରଣ କରିଥିଲେ ଯେ ଯାଇ ଦେଖିଆସ ବର୍ତ୍ତମାନ ବ୍ରଜରେ କ'ଣ ହେଲା, ମୁଁ ସବୁ ମେଘମାନଙ୍କୁ ବାୟୁମାନଙ୍କୁ ପ୍ରେରଣ କରିଥିଲି ବ୍ରଜକୁ ନଷ୍ଟଭ୍ରଷ୍ଟ କରିଦେବା ପାଇଁ, ତେଣୁ ତୁମେ ଦେଖିଆସ କ'ଣ ହେଲା ବ୍ରଜରେ, ବ୍ରଜବାସୀମାନେ କୁଆଡ଼େ ଗଲେ, କ'ଣ ହେଲା ସେମାନଙ୍କୁ ମୋତେ ଆସି ତୁରନ୍ତ ସୂଚିତ କର, ସୂଚନା ଦିଅ। ତେଣୁ ଯେତେବେଳେ ତାଙ୍କ ଇନ୍ଦ୍ରଙ୍କର ପ୍ରଥମ ଦୂତ ଆସିଲା, ସେ ଦେଖିଲା କେହି ଦେଖାଯାଉନାହାନ୍ତି ବ୍ରଜରେ, କାରଣ ସମସ୍ତେ ଗୋବର୍ଦ୍ଧନ ତଳେ ଆସିବା ଗ୍ରହଣ କରିଛନ୍ତି। ତେଣୁ ସେ ଦୂତ ଇନ୍ଦ୍ରକୁ ଖବର ଦେଲା ଯେ ଆଜ୍ଞା ବ୍ରଜରେ ତ କେହି ଦେଖାଯାଉନାହାନ୍ତି, ବୋଧେ ସମସ୍ତେ ମୃତ୍ୟୁବରଣ କରିଛନ୍ତି, ସମସ୍ତେ ଧ୍ୱଂସ ହେଇଯାଇଛନ୍ତି, ତାଙ୍କର ଆଉ ସତ୍ତା ପତ୍ତା କିଛି ଜଣାପଡ଼ୁନି। ଇନ୍ଦ୍ର ବହୁତ ଖୁସି ହେଇଗଲେ କଥା। ପୁଣି ଯେତେବେଳେ ନାରଦ ମୁନି ଆସି ଖବର ଦେଲେ ଇନ୍ଦ୍ରଙ୍କୁ ଯେ ଇନ୍ଦ୍ର ତୁମେ ସବୁ ଯୋଉ ବ୍ରଜକୁ ଧ୍ୱଂସ କରିବା ପାଇଁ ସବୁ ପ୍ରଳୟକାଳୀନ ମେଘମାନଙ୍କୁ ପ୍ରେରଣ କରିଥିଲ, କାହିଁ ବ୍ରଜରେ ତ କିଛି ହେଇନି, ଗୋଟେ ପତ୍ର ମଧ୍ୟ ବୃକ୍ଷରୁ ପଡ଼ିନି, ଆଉ ବ୍ରଜବାସୀମାନେ ଆରାମରେ ରହିଛନ୍ତି ଗୋବର୍ଦ୍ଧନ ତଳେ। ତେଣୁ ତୁମର ସେ ଯୋଉ ବ୍ରଜ ଧ୍ୱଂସର ଆଦେଶ କୁଆଡ଼େ ଗଲା, କ'ଣ ହେଲା ତାହା? କାରଣ ଇନ୍ଦ୍ର ଯେତେବେଳେ ପୁଣି ଆସିଲେ କ୍ରୋଧିତ ହେଇ, ବଜ୍ର ହସ୍ତରେ ଧରି ବଜ୍ର ନିକ୍ଷେପ କରି ଗୋବର୍ଦ୍ଧନକୁ ଧ୍ୱଂସ କରିଦେବେ, ତାହେଲେ ବ୍ରଜବାସୀମାନେ ମଧ୍ୟ ଧ୍ୱଂସ ହେବେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣିପାରି ଇନ୍ଦ୍ରର ବଜ୍ର ଏବଂ ହସ୍ତକୁ ସ୍ତମ୍ଭିତ କରିଦେଲେ, ଆଉ ଇନ୍ଦ୍ରର ହାତ ଚାଲିଲା ବଜ୍ର ନିକ୍ଷେପ କରିବା ପାଇଁ। କାରଣ ପ୍ରତ୍ୟେକ ପ୍ରାଣୀ ଭଗବାନଙ୍କ ଦ୍ୱାରା ପରିଚାଳିତ ହେଉଛି, ଆମେ ଏତେ ଗର୍ବ ଅନୁଭବ କରୁଛେ, ଆମେ ଏତେ ଶକ୍ତିଶାଳୀ, ଯାହାଙ୍କ ଠାରେ ଶକ୍ତି ରହିଛି ସେ ଭାବୁଛୁ ବହୁତ ଶକ୍ତିଶାଳୀ, କିନ୍ତୁ ସେ ଜାଣିନି ଗୋଟିଏ ମୁହୂର୍ତ୍ତରେ ତାର ଶକ୍ତି ଭଗବାନଙ୍କ ଦ୍ୱାରା ଅପହରଣ ହୋଇଯିବ, ସେ ଶକ୍ତିହୀନ ହୋଇଯିବ। ଅନେକ ସମୟରେ ଆମେ ଦେଖୁ ଶକ୍ତିଶାଳୀ ବ୍ୟକ୍ତି ହଠାତ୍ ତାର ପାରାଲିସିସ୍ ହେଇଗଲା, ଗୋଟିଏ ଅଙ୍ଗ ଆଉ ଚାଲୁନି କାମ କରୁ, ତାର ଶକ୍ତି ସବୁ ଆସୁଛି। ତେଣୁ ସେ ଯୋଉ ଗର୍ବ ଅହଙ୍କାର ଅନୁଭବ କରୁଥିବା ମୁଁ ଏତେ ଶକ୍ତିଶାଳୀ, ଗୋଟିଏ ମୁହୂର୍ତ୍ତରେ ତାର ଗର୍ବ ଚୂର୍ଣ୍ଣ ହେଇଯିବ। ଚତୁର୍ଥ ପକ୍ଷେ ଆମେ ଯାହା କରୁଛେ, କଥା କହିବା ଠାରୁ ଆରମ୍ଭ କରି ହାତ ହଲାଇବା, ଚାଲିବା, କୌଣସି କାର୍ଯ୍ୟ କରିବା, ଏସବୁ କୃଷ୍ଣଙ୍କର କୃପା ବିନା ସମ୍ଭବ ନାହିଁ। ଗୋଟିଏ ମୁହୂର୍ତ୍ତ ବି କୃଷ୍ଣଙ୍କ କୃପା ବିନା ଆମେ ଜୀବନ ଧାରଣ କରିପାରିବା ନାହିଁ। ତେଣୁ ଆମେ ଭାବୁଛେ ଆମେ ବହୁତ ବୁଦ୍ଧିମାନ, ଆମେ ଧନବାନ, ଶକ୍ତିବାନ, କିନ୍ତୁ ଗୋଟିଏ ମୁହୂର୍ତ୍ତରେ କୃଷ୍ଣ ଚାହିଁଲେ ସବୁକିଛି ଫେରାଇ ନେବେ, ତାପରେ ଆମର ଅବସ୍ଥା କ'ଣ ହେବ? ଆମର ଧନ ଗୋଟିଏ ମୁହୂର୍ତ୍ତରେ ଧ୍ୱଂସ ହୋଇଯିବ, ଆମର ଶକ୍ତି ଗୋଟିଏ ମୁହୂର୍ତ୍ତରେ ଧ୍ୱଂସ ହୋଇଯିବ, ଆମର ବୁଦ୍ଧି ଗୋଟିଏ ମୁହୂର୍ତ୍ତରେ ଭ୍ରମିତ ହୋଇଯିବ, ଆମେ ପାଗଳ ହୋଇଯିବ। ତେଣୁ କୃଷ୍ଣଙ୍କ କୃପା ବିନା ଏସବୁ ସମ୍ଭବ ନୁହେଁ, ଯାହା କିଛି ହେଉଛି କୃଷ୍ଣଙ୍କ କୃପା ହେତୁ ସମ୍ଭବ ହୋଇଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି କୃଷ୍ଣଙ୍କ ଚରଣରେ ତାର କୃତଜ୍ଞତା ବ୍ୟକ୍ତ କରିବା ଉଚିତ, ଯେ ଆମେ ଯଦି ଭଲରେ ଅଛେ, ସୁଖରେ ରହୁଛେ, କୃଷ୍ଣଙ୍କ କୃପା ହେଉଛି। ତେଣୁ କୃଷ୍ଣଙ୍କ ଚରଣରେ ନିଜର କୃତଜ୍ଞତା ବ୍ୟକ୍ତ କରିବା ଉଚିତ ପ୍ରତ୍ୟେକ ବ୍ୟକ୍ତି। କୃଷ୍ଣଙ୍କର କିଛି ଆବଶ୍ୟକତା ନାହିଁ, ସେ ଚାହୁଁନାହାନ୍ତି ତାଙ୍କର ସମସ୍ତେ ଭକ୍ତ ହୁଅନ୍ତୁ ବା ତାଙ୍କୁ ସବୁ ଦିଅନ୍ତୁ, ଭୋଗ ଲଗାନ୍ତୁ, ତାଙ୍କର ସେବା କରନ୍ତୁ, କିନ୍ତୁ ଆମର ଆବଶ୍ୟକତା ରହିଛି। ଆମେ ଭଗବାନଙ୍କ ଚରଣରେ କୃତଜ୍ଞତା ବ୍ୟକ୍ତ କରିବା ପାଇଁ ଆମେ ତାଙ୍କର ସେବା କରିବା ଉଚିତ, ଶରୀର ଦେଇ ଶାରୀରିକ ସେବା କରି, ଧନ ଦେଇ କୃଷ୍ଣଙ୍କର ସେବା କରିବା ଉଚିତ, ମନ ଦେଇ କୃଷ୍ଣଙ୍କର ସେବା ମନରେ ସ୍ମରଣ କରିବା ଉଚିତ, ବାଣୀ ଦ୍ୱାରା କୃଷ୍ଣଙ୍କର ବାଣୀ ପ୍ରଚାର କରିବା ଉଚିତ। ତେଣୁ ସର୍ବାନ୍ତକରଣରେ କୃଷ୍ଣଙ୍କର ସେବାରେ ହିଁ ଆମର ସୌଭାଗ୍ୟ ବୃଦ୍ଧି ହେବ। କୃଷ୍ଣଙ୍କର ସେବା ବିନା ଆମେ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିବା। ତେଣୁ ଇନ୍ଦ୍ର ଯେତେବେଳେ ବଜ୍ର ନିକ୍ଷେପ କରିବା ପାଇଁ ଚାହିଁବେ, କୃଷ୍ଣ ତାଙ୍କର ହସ୍ତକୁ ସ୍ତମ୍ଭିତ କରିଦେଲେ, ହାତ ଆଉ ଚାଲିଲାନି ଇନ୍ଦ୍ରଙ୍କ ବଜ୍ର ନିକ୍ଷେପ କରିବା ପାଇଁ। ତେଣୁ ଇନ୍ଦ୍ର ବର୍ତ୍ତମାନ ବୁଝିଗଲେ ଯେ ଯେଉଁ କୃଷ୍ଣଙ୍କୁ ସେ ଏକ ସାଧାରଣ ମନୁଷ୍ୟ ବୋଲି ଜ୍ଞାନ କରିଥିଲେ, ସେ କୃଷ୍ଣ ଏକ ସାଧାରଣ ମନୁଷ୍ୟ ନୁହନ୍ତି, ସ୍ୱୟଂ ପରମ ପୁରୁଷ ଭଗବାନ। ତେବେ ଆମେ କାଲି ଆଲୋଚନା କରିବା ଇନ୍ଦ୍ର ତାପରେ କ'ଣ। ହରେ କୃଷ୍ଣ।